ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् द्वितीय स्कंद सप्तम अध्याय शोक 49 स श्रेयसाम श्रेयसाम अपि
अपि
विभु
विभु
भगवान
भगवान
जतोस्य
जतोस्य
भाव
भाव
स्वभाव
स्वभाव
विहितस्य
विहितस्य
सतः
सतः
प्रसिद्धि
प्रसिद्धि
देहे
देहे
स्वधातु
स्वधातु
विगमे
विगमे
अनुविसृज्यमाणे
अनुविसृज्यमाणे
व्योमेव
व्योमेव
तत्र
तत्र
पुरुषो
पुरुषो
न
विसृज्यते
अजः स श्रेयसामपि विभुर्भगवान् जतोस्य स श्रेयसामपि विभुर्भगवान् जतोस्य भावस्वभाव विहितस्य सतः प्रसिद्धि भावस्वभाव विहितस्य सतः प्रसिद्धि देहे स्वधातु विगमे अनुविसृज्यमाणे देहे स्वधातु विगमे अनुविसृज्यमाणे व्योमेव तत्र पुरुषो न विसृज्यते अजः व्योमेव तत्र पुरुषो न विसृज्यते अजः
सश्रेयसामपि
विभो भगवान् जतोस्य
भावस्वभावभीतस्य
सतः प्रसिद्धि
देहे स्वधातु विगमे
अनुविसृज्यमाणे
व्योमेव तत्र पुरुषो न
विसृज्यते अजः
सश्रेयसामपि विभो भगवान् जतोस्य
सश्रेयसामपि विभो भगवान् जतोस्य
भावस्वभावभीतस्य सतः प्रसिद्धि
भावस्वभाववीतस्य सतः प्रसिद्धि
देहे
स्वधातु विगमे अनुविसृज्यमाणे व्योमेव तत्र पुरुषो न विसृज्यते अजः
भावस्वभाववीतस्य सतः प्रसिद्धि
देहे
स्वधातु विगमे अनुविसृज्यमाणे व्योमेव तत्र पुरुषो न विसृज्यते अजः
भगवान् जतोस्य भावस्वभावभीतस्य सदा प्रसिद्धि
विसृज्यमाणे
देह धातु विगमे अनुविसर्जमाने देहे स्वधातु विगमे अनुविसर्जमाने व्यमेव तत्र पुरुषो अनुविसर्जते अजः
सावधान बात
सह
से भगवान
श्रेयसाम
समस्त शुभ अपि मध्य विभु मालिक भगवान भगवान जतः कारण जेणु अस्य जीवर भाव स्वाभाविक भाव स्वभाव निजर स्वरूप विहितस्य अनुष्ठान सतः समस्त भल काम प्रसिद्धि अंतिम विजय देहे शरीर स्वधातु धातु तैयारी विगमे ध्वंस हुई अनु परे विसर्जमाणे त्याग करी व्योम आकाश इव परी तत्र सेठारे पुरुष जीव न नुहे विसर्जते ध्वंस हो जाए अजह अज होते श्री श्रीमद गौरगोविंद स्वामी महाराज ओडिया श्री श्रीमद भक्ति वेदांत स्वामी महाराज इंग्रेज समस्त कुशल मंगलर परम प्रभु होती भगवान कारण जीव जो सब कर्म कै जड़ जगत चीज जगत से सब कर्मर फल भगवान प्रदान करती यह भाव में भगवान होती अंतिम सुहृद प्रत्येक जीव अज अटे से स्थूल भौतिक शरीर नष्ट जीवात्मा रही था जेपरी शरीर मध्य वायु थाए ठीक से हीपरी आत्मा रही थाए भगवत कह जीवात्मा अज अर्थात जन्मरहित नित्य शाश्वत भगवद गीता दुई तीन कई चार कई स्थूल जड़ शरीर नष्ट सुधा जीवात्मा नष्ट हुए ना जेपर्यंत जीव भौतिक स्थिति अच्छी से पर्यंत से जो कर्म करे तार फल से परजन्म पाए किंबा एपरिक इह जन्म लाभ करे ठीक से हीपरी आध्यात्मिक जीवन रे जीव पांच प्रकार मुक्ति रूप से आध्यात्मिक कर्म फल लाभ करे एपरिक निराकारवादी तार ईप्सित फल अर्थात निर्विशेष ब्रह्म लीन होवा रूपक फल से पर्यंत लाभ करिपारे नाही जे पर्यंत भगवान ताहा अनुमति देना था भगवद गीता चतुर्थ अध्याय एगार श्लोक कह जे इह जन्मरे मध्य व्यक्तिर काम भगवान पूरण करती जीव मान को स्वाधीनता दि जाइए से मैंने स्वाधीन भाव में इच्छा पोषण करें भगवान तदनुजाई फल से प्रदान करती यह हूँ प्रत्येक कर्तव्य जार जहाँ कामना था ना कहीं से कामना पूरण पर भक्ति सहकार भगवान उपासना करवा उचित निराकारवादी अधथा मानसिक कल्पना व ध्यान करने परिवर्ते कार्य निर्घंट अनुजाई सीधा सड़क भगवान सेवा करपरी भाव में अति सहजे ईप्सित फल लाभ करपे निराकारवादी मैंने जपरी निर्विशेष ब्रह्म लीन होगा इच्छा करक्त मैंने सेपरी करती ना भक्त मैंने स्वभावतः भगवान पार्षद होगा इच्छा करती तेणु भक्त मैंने से स्वरूप गति अनुसरण कर ईप्सित लक्ष्य साधन करती भक्त मैंने दास बंधु बा सखा पिता माता किंबा कांता हिसाब से भगवान संबंध जोड़ती सेवारे निजुक्त हमें भक्तिर श्रवण कीर्तन आदि नौटी अंग अच्छी भक्तगण ये भक्तांग गुड़ी को जहाँ अति सहज स्वाभाविक युव को अनुष्ठान करी सर्वोच्च सिद्धि लाभ करती यह निर्विशेष ब्रह्मज्योति लीन होगा ठूँ बहुगुण उन्नतर ତେଣୁ ଭକ୍ତଗଣଙ୍କୁ ଭଗବାନଙ୍କ ସମ୍ବନ୍ଧରେ ମନନ କରିବାକୁ ବା ଅଯଥା କଳ୍ପନା କରିବାକୁ କିମ୍ବା କୃତ୍ରିମ ଭାବେ ଶୂନ୍ୟ ଧ୍ୟାନ କରିବାକୁ କୁହାଯାଏ ନାହିଁ। ଅବଶ୍ୟ କେହି ଏପରି ଭୁଲ ବୁଝିବା ଉଚିତ ନୁହେଁ ଯେ ଏ ଶରୀର ନଷ୍ଟ ହେଲା ପରେ ଆଉ ଶରୀର ରହିବ ନାହିଁ, ଯାହା ସାହାଯ୍ୟରେ ଜୀବ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କର ସହିତ ଯୁକ୍ତ ହୋଇପାରିବ ବା ଭଗବାନଙ୍କର ସଙ୍ଗ ଲାଭ କରିପାରିବ। ଜୀବ ବା ଜୀବାତ୍ମା ଅଜ ବା ଜନ୍ମରହିତ ଅଟେ। କଥା ଏପରି ନୁହେଁ ଯେ ଭୌତିକ ଶରୀର ସୃଷ୍ଟି ସହ ସେ ପ୍ରକାଶିତ ହୁଏ। ଅନ୍ୟ ପକ୍ଷରେ ଏହା ସତ କଥା ଯେ କେବଳ ଜୀବର କାମନା ଅନୁଯାୟୀ ଜଡ଼ ଶରୀର ବୃଦ୍ଧି ପାଏ। ଜୀବର ଏ ପ୍ରକାର କାମନା ଯୋଗୁଁ ଜଡ଼ ଶରୀରର କ୍ରମବୃଦ୍ଧି ହୁଏ। ଜୀବର କାମନା ଅନୁଯାୟୀ ଜଡ଼ ଶରୀର ବୃଦ୍ଧିପ୍ରାପ୍ତ ହୁଏ, ତେଣୁ ଆତ୍ମା ଯୋଗୁଁ ଜଡ଼ ଶରୀର ଆସୁଛି। ଯେହେତୁ ଜୀବ ବା ଜୀବାତ୍ମା ନିତ୍ୟ ବା ଶାଶ୍ୱତ, ତେଣୁ ସେ ବାୟୁ ସଦୃଶ ଶରୀର ମଧ୍ୟରେ ରହେ। ଶରୀରର ଭିତରେ ଓ ବାହାରେ ବାୟୁ ଅଛି, ତେଣୁ ଆତ୍ମାରେ ଆତ୍ମାର ବାହ୍ୟ ଆବରଣ ଅର୍ଥାତ୍ ଜଡ଼ ଶରୀର ଯେତେବେଳେ ନଷ୍ଟ ହୋଇଯାଏ ସେତେବେଳେ ଆତ୍ମା ବା ଜୀବନ୍ତ ସ୍ଫୁଲିଙ୍ଗ ଶରୀର ଅଭ୍ୟନ୍ତରସ୍ଥ ବାୟୁ ସଦୃଶ ରହେ। ଭଗବାନ ଜୀବର ସୁହୃଦ ହୋଇଥିବା ହେତୁ ତାଙ୍କର ନିର୍ଦ୍ଦେଶ ମତେ ଜୀବ ତତ୍କ୍ଷଣାତ୍ ଆବଶ୍ୟକ ଦିବ୍ୟ ଶରୀର ଲାଭ କରେ। ଜୀବ ଯେପରି ଭଗବତ ସଙ୍ଗର କାମନା କରିଥାଏ ସେହିପରି ଦିବ୍ୟ ଶରୀର ସେ ଲାଭ କରେ, ଅର୍ଥାତ୍ ସାରୂପ୍ୟ, ଶାଲୁକ୍ୟ, ଶାଷ୍ଠି ଏବଂ ସାମିପ୍ୟ ଏହି ମୁକ୍ତି ମଧ୍ୟରୁ ଏକ ପ୍ରକାର ମୁକ୍ତି ସେ ଲାଭ କରେ। ଭଗବାନ ବଡ଼ ଦୟାଳୁ, ସେ ଏପରି ଦୟାଳୁ ଯେ ଯଦି କୌଣସି ଭକ୍ତ ଇହ ଜନ୍ମରେ ଭକ୍ତିର ଚରମ ସ୍ଥିତି ଲାଭ କରିପାରିନାହିଁ, ଶୁଦ୍ଧ ଭକ୍ତି ଲାଭ କରିପାରିନାହିଁ, ତାହେଲେ ଦୟାମୟ ଭଗବାନ ପରଜନ୍ମରେ ସେ ଭକ୍ତକୁ ଆଉ ଥରେ ସୁଯୋଗ ଦିଅନ୍ତି ତାହା ଲାଭ କରିବା ପାଇଁ। ସେ ଭକ୍ତ ପରଜନ୍ମରେ ଏକ ସମ୍ଭ୍ରାନ୍ତ ଧନ୍ୟାଢ୍ୟ ପରିବାରରେ କିମ୍ବା ଯୋଗୀ ଭକ୍ତ କୂଳରେ ଜନ୍ମ ଲାଭ କରେ, ଯାହାଫଳରେ ତାକୁ ଜୀବନ ସଂଗ୍ରାମରେ ବିଶେଷ ବ୍ୟାପୃତ ହେବାକୁ ପଡ଼େ ନାହିଁ। ସେ ଭକ୍ତିପଥରେ ବାକି ଥିବା ସାଧନା ଶେଷ କରିବାକୁ ସୁଯୋଗ ପାଏ ଏବଂ ଏହିପରି ଭାବରେ ସେ ଶରୀର ତ୍ୟାଗ କଲା ପରେ ସାଙ୍ଗେ ସାଙ୍ଗେ ଭଗବତ ଧାମକୁ ଫେରିଯାଏ, ଏହା ଭଗବତ ଗୀତାରେ ସ୍ୱୀକୃତ ହୋଇଅଛି। ଏ ସମ୍ବନ୍ଧରେ ଶ୍ରୀ ଜୀବ ଗୋସ୍ୱାମୀ ପ୍ରଭୁପାଦଙ୍କର ଭଗବତ ସନ୍ଦର୍ଭରେ ସବିଶେଷ ବିବରଣୀ ଦେଖିବାକୁ ମିଳେ। ଥରେ ଆଧ୍ୟାତ୍ମିକ ସ୍ଥିତି ପାଇଲା ପରେ ଭକ୍ତ ଶାଶ୍ୱତ ଭାବରେ ସେଠାରେ ରହେ, ଏହା ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ଆମର ଆଜି ଯେଉଁ ଧାରାବାହିକ ରବିବାର କାର୍ଯ୍ୟକ୍ରମରେ ଆମ ଧାରାବାହିକ ଭାଗବତ ପାଠ କରାଯାଉଛି, ଏ ଭାଗବତମରେ ଆମର ଭାଗବତମର ଦ୍ୱିତୀୟ ସ୍କନ୍ଧ ଆଲୋଚନା କରାଯାଉଛି। ଏ ତିନୋଟି ଅଧ୍ୟାୟରେ 5, 6 ଏବଂ 7 ଏହି ତିନୋଟି ଅଧ୍ୟାୟରେ ନାରଦ ମୁନି ବ୍ରହ୍ମାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ସାଧାରଣତଃ ଲୋକମାନେ ଜାଣିନଥାନ୍ତି ଯେ ପ୍ରକୃତ ସୃଷ୍ଟିକର୍ତ୍ତା କିଏ। ଯଦିଓ ଆମର କୁହାଯାଇଛି ସୃଷ୍ଟି, ସ୍ଥିତି, ପ୍ରଳୟ ଏ ତିନୋଟିର ଦେବତା ହେଉଛନ୍ତି, ସୃଷ୍ଟିର ଦେବତା ହେଉଛନ୍ତି ବ୍ରହ୍ମା, ସ୍ଥିତିର ଦେବତା ହେଉଛନ୍ତି ବିଷ୍ଣୁ ଏବଂ ପ୍ରଳୟର ଦେବତା ହେଉଛନ୍ତି ଶିବଜୀ। ସାଧାରଣତଃ ଲୋକମାନଙ୍କର ଏହି ଧାରଣା ଥାଏ, ଆମର ଭାଗବତ ଶାସ୍ତ୍ରରେ ମଧ୍ୟ ସେ ବର୍ଣ୍ଣନା କରାଯାଇଛି। କିନ୍ତୁ ପ୍ରକୃତରେ ବ୍ରହ୍ମା ଯଦିଓ ସୃଷ୍ଟିକର୍ତ୍ତା,
ଚାର୍ଜ
ହେଲା ବେଳେ ଏଇଟା କାମ
ଦେଉନି।
ତେଣୁ ସୃଷ୍ଟି, ସ୍ଥିତି, ପ୍ରଳୟ ଏ ତିନୋଟିର ଦେବତା ସାଧାରଣତଃ କୁହାଯାଏ। ସୃଷ୍ଟିର ଦେବତା ହେଉଛନ୍ତି ବ୍ରହ୍ମା, ସ୍ଥିତିର ଦେବତା ହେଉଛନ୍ତି ବିଷ୍ଣୁ ଏବଂ ପ୍ରଳୟର ଦେବତା ହେଉଛନ୍ତି ଶିବଜୀ। କିନ୍ତୁ ସୃଷ୍ଟିର ଦେବତା ଯଦିଓ ବ୍ରହ୍ମା, କିନ୍ତୁ ସେ ମୂଳ ସୃଷ୍ଟିକର୍ତ୍ତା ନୁହନ୍ତି। ସେ ନାରଦ ମୁନି ଯେଉଁ ପ୍ରଶ୍ନ ପଚାରିଛନ୍ତି ଯେ ବ୍ରହ୍ମା ଅଧିକାଂଶ ସମୟରେ ଧ୍ୟାନସ୍ଥ ହୁଅନ୍ତି, ଧ୍ୟାନରେ ବିଭିନ୍ନ ପ୍ରକାର ସେ ଆରାଧନା ସବୁ କରନ୍ତି, ତେଣୁ ନାରଦ ମୁନି ତାଙ୍କୁ ପଚାରୁଛନ୍ତି ଯେ ଆପଣ ତ ସର୍ବଶ୍ରେଷ୍ଠ ସର୍ବୋଚ୍ଚ ସୃଷ୍ଟିକର୍ତ୍ତା, ତାହେଲେ ଆପଣ ପୁଣି କାହାକୁ ଧ୍ୟାନ କରୁଛନ୍ତି? ଆପଣ ସର୍ବୋଚ୍ଚ ସୃଷ୍ଟିକର୍ତ୍ତା ନା ଆପଣଙ୍କ ଉପରେ ଆଉ କିଏ ଅଛନ୍ତି? ଏଇଭଳି ଭାବରେ ବିଭିନ୍ନ ପ୍ରଶ୍ନ ଯେତେବେଳେ ପଚାରୁଛନ୍ତି, ସେଇ ପ୍ରଶ୍ନର ଉତ୍ତରରେ ବ୍ରହ୍ମାଜୀ ଏଇ ତିନୋଟି ଅଧ୍ୟାୟରେ ସେ ସବୁ ଉତ୍ତର ଦେଇଛନ୍ତି। ଏ ପ୍ରକୃତରେ ପ୍ରକୃତ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ, ଏବଂ ପ୍ରଥମ ସୃଷ୍ଟି ଭଗବାନ କରିସାରିଲା ପରେ ଇଏ ଯେଉଁ ବ୍ରହ୍ମା ସେ ତାର ପୁଣି ପ୍ରାଥମିକ ସୃଷ୍ଟି ପରେ ସେକେଣ୍ଡାରୀ ସୃଷ୍ଟି ବା ଦ୍ୱିତୀୟ ସୃଷ୍ଟି ଯେଉଁ ହେଉଛି ସେ ସୃଷ୍ଟିକୁ ବ୍ରହ୍ମାଜୀ କରୁଛନ୍ତି, ସେ କଥା ଏସବୁ ସେ ବର୍ଣ୍ଣନା କରାଯାଇଛି। ମୂଳ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ। କୃଷ୍ଣଙ୍କ ଠାରୁ ବିଭିନ୍ନ ପ୍ରକାର ଯେଉଁ ଆସୁଛନ୍ତି ଅବତାର ବା ବିସ୍ତାର ସବୁ ଆସୁଛନ୍ତି, ସେମାନେ ସବୁ ବିଭିନ୍ନ ସୃଷ୍ଟି ସ୍ଥିତି ପ୍ରଳୟର ଦାୟିତ୍ୱରେ ସବୁ ରହିଛନ୍ତି। ତେଣୁ ଆ ପୂର୍ବ ଶ୍ଳୋକରେ ଆଲୋଚନା କରାଯାଇଛି ଯେ ଯେଉଁମାନେ ସଦ୍ରଂ ନିୟମ୍ୟ ଯତୟୋ ଜମକର୍ତ୍ତ ହେତି ଜହୁ ସ୍ୱରାଡ ଇବ ନିପାନ ଖନିତ୍ରମ ଇନ୍ଦ୍ର। ଯେମିତି ଇନ୍ଦ୍ର, ଆମେ ସାଧାରଣତଃ ଯେଉଁମାନଙ୍କର ଜଳ ଦରକାର ହେଉଛି ସେମାନେ କୂପ ଖନନ କରୁଛନ୍ତି। ଆମର ସହରମାନଙ୍କରେ ଆଉ କୂପ ଖନନ ହେଲେ ବି ହେଇପାରୁନି, ପାଣି ଆସୁନି, କିନ୍ତୁ ସହରରେ ଜଳ ଯୋଗାଣ କରାଯାଉଛି, ନଦୀରୁ ଜଳ ଯୋଗାଣ କରାଯାଉଛି। କିନ୍ତୁ ଗ୍ରାମ ଇତ୍ୟାଦି ମାନଙ୍କରେ ସବୁ ପାଣି ପାଇଁ ସେମାନେ ସବୁ କୂଅ ଖନନ କରି ପ୍ରତି ଘରେ ଗୋଟେ ଗୋଟେ କୂଅ ଥିବ, ସେମାନେ କୂଅ ଖନନ କରି ବା କୂଅ ଖୋଳିକିରି ସେଇ ପାଣିରେ ତାଙ୍କର ନିଜର ଆବଶ୍ୟକତା ପୂରଣ କରନ୍ତି। କିନ୍ତୁ ଇନ୍ଦ୍ରଙ୍କର ପାଣି ପାଇଁ କ'ଣ କରିବେ, ତାକୁ କିଏ ସପ୍ଲାଏ କରିବ ବା ସିଏ କୂଅ ଖୋଳିବେ କି? ଇନ୍ଦ୍ରଙ୍କର କୂଅ ଖୋଳିବା ଦରକାର ନାହିଁ, କାହିଁକି ନା ସିଏ ଯେତେବେଳେ ଚାହିଁବେ ଯେତେ ଚାହା ପାଣି ଚାହିଁବେ ସେତେ ପାଣି ବୃଷ୍ଟି ହେବ, ବୃଷ୍ଟିର ଦାୟିତ୍ୱରେ ରହୁଛନ୍ତି ଇନ୍ଦ୍ର। ତେଣୁ ସେଇ କଥା ଆଉ ପୂର୍ବ ଶ୍ଳୋକରେ କୁହାଯାଇଛି, ବ୍ରହ୍ମା କହିଛନ୍ତି ଯେ ଜହୁ ସୁରାଡ ଇବ ନିପାନ ଖରିତ୍ର ଇନ୍ଦ୍ର। ତେଣୁ ବ୍ରହ୍ମା ସେଇ ଉଦାହରଣ ଦେଉଛନ୍ତି ଯେ ଯାହାର ଜଳ ଆବଶ୍ୟକତା ରହୁଛି ସେ କୂଅ ଖୋଳିବାକୁ ପଡ଼ୁଛି, କୂପ ଖନନ କରିବାକୁ ପଡ଼ୁଛି। କିନ୍ତୁ ଇନ୍ଦ୍ରଙ୍କର ଯଦି ଜଳ ଆବଶ୍ୟକତା ହେବ ତାଙ୍କୁ ଆଉ କୂପ ଖନନ କରିବାକୁ ପଡ଼ିବନି। ଜହୁ ସୁରାଡ ଇବ ନିପାନ ଖନିତ୍ର ଇନ୍ଦ୍ର। ଖନିତ୍ର କହିଲେ ଯେଉଁ ଖୋଳିବା ପାଇଁ ଯେଉଁ ଯନ୍ତ୍ର ଆବଶ୍ୟକତା ହୁଏ, ଯେମିତି କ'ଣ କୋଦାଳ ବା ଅନ୍ୟାନ୍ୟ ଶାବଳ ଇତ୍ୟାଦି ଯେଉଁ ଖୋଳିବା ପାଇଁ ଦରକାର ହୁଏ, ସେସବୁକୁ ଇନ୍ଦ୍ର ସେସବୁକୁ ତ୍ୟାଗ କରନ୍ତି। କାହିଁକି ନା ତାଙ୍କର ଜଳ ଆବଶ୍ୟକତା ପୂରଣ କରିବା ପାଇଁ କୂଅ ଖୋଳିବାର ଆବଶ୍ୟକତା ନାହିଁ, ସେ ଯେତେବେଳେ ଚାହିଁଲେ ସାଙ୍ଗେ ସାଙ୍ଗେ ବାଦଲ ବା ବର୍ଷା ବୃଷ୍ଟି ହେବ। ବୃଷ୍ଟିର ଦାୟିତ୍ୱର ବୃଷ୍ଟିର ଦେବତା ହେଉଛନ୍ତି ଇନ୍ଦ୍ର। ତ ସେଇଭଳି ଭାବରେ ଯେଉଁମାନେ ଯେଉଁମାନେ ଭଗବାନଙ୍କର ଶରଣରେ ଗଲେନି, ତାଙ୍କର ଆଉ ବିଭିନ୍ନ ପ୍ରକାର ଯେଉଁ ଜ୍ଞାନ ମାଧ୍ୟମରେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଧ୍ୟାନ କରିବା କଥା ବା ଅଷ୍ଟାଙ୍ଗ ଯୋଗ ମାର୍ଗରେ ଯେଉଁ ବିଭିନ୍ନ ପ୍ରକାର ପଦ୍ଧତି ରହିଛି, ଯେମିତି ଯମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି ଯେଉଁ ରହିଛି, ସେସବୁର ସାଧନ କରିବା ଆବଶ୍ୟକତା ନାହିଁ। ଜଣେ ଭକ୍ତି କରୁଛନ୍ତି ମାନେ ସବୁକିଛି ତା ଭିତରେ ରହିଛି। ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ, ଏଇ ଭକ୍ତିରେ ସବୁକିଛି ମିଶିକି ରହିଛି, ତା ଭିତରେ ସବୁ ରହିଛି। ତା ଭିତରେ ଧ୍ୟାନ ଅଛି, ତା ଭିତରେ ଅଷ୍ଟାଙ୍ଗ ଯୋଗ ଅଛି, ତା ଭିତରେ କର୍ମ ରହିଛି, ସବୁ ଜିନିଷ ସେଇ ଭକ୍ତିରେ ରହିଛି। ସେଥିପାଇଁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଭକ୍ତ ଯୋଗିନାମ ଅପି ସର୍ବେଷାଂ ମଦ୍ଗତେନା ଅନ୍ତରାତ୍ମନା ଶ୍ରଦ୍ଧାବାନ ଭଜତେ ଯୋ ମା ସମେ ଯୁକ୍ତ ତମ ମତ। ଭଗବାନଙ୍କ ସହିତ କିଏ କେଉଁ ଭାବରେ ଯୁକ୍ତ ହେଉଛନ୍ତି, କେଉଁମାନେ କର୍ମ ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, କେଉଁମାନେ ଜ୍ଞାନ ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, କେଉଁମାନେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, ଏବଂ କେଉଁମାନେ ଭକ୍ତି ମାଧ୍ୟମରେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି। ତେଣୁ ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗରେ ଭଗବାନ ଅନ୍ତିମରେ କହିଲେ, 47 ଶ୍ଳୋକରେ ଭଗବାନ କହିଲେ ଯେ ଯୋଗିନାମ ଅପି ସର୍ବେଷାଂ, ଯେତେ ଯୋଗୀ ଅଛନ୍ତି, କର୍ମଯୋଗୀ ହୁଅନ୍ତୁ, ଜ୍ଞାନ ଯୋଗୀ ହୁଅନ୍ତୁ, ଅଷ୍ଟାଙ୍ଗ ଯୋଗୀ ହୁଅନ୍ତୁ ବା ଭକ୍ତି ଯୋଗୀ ହୁଅନ୍ତୁ, ସେମାନଙ୍କ ସମସ୍ତଙ୍କ ମଧ୍ୟରେ ମଦ୍ ଗତ୍ୟନାନ୍ତରାତ୍ମନା, ଯେଉଁମାନେ ଅନ୍ତରରେ ଭଗବାନଙ୍କୁ ଚିନ୍ତା କରନ୍ତି ଏବଂ ଶ୍ରଦ୍ଧାବାନ ଭଜତେ ଯୋ ମା,
ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କର ଭକ୍ତି ଆଚରଣ କରନ୍ତି ବା ଭଗବାନ ଭଜନ କରନ୍ତି ସେମାନେ ହେଉଛନ୍ତି ସ୍ୱୟଂ ଯୁକ୍ତତମ ମତ, ସେମାନେ ହେଉଛନ୍ତି ଶ୍ରେଷ୍ଠ ଯୋଗୀ ବୋଲି ଭଗବାନ ଭଗବତ ଗୀତାର ଷଷ୍ଠ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ ଶ୍ରୋତା କହୁଛନ୍ତି। ତେଣୁ ସପ୍ତମ ଅଧ୍ୟାୟରୁ ଦ୍ୱାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଏଇ ଛଅଟି ଅଧ୍ୟାୟରେ ଭକ୍ତି ଯୋଗ ମାର୍ଗରେ ଭକ୍ତି ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଏବଂ ଦ୍ୱାଦଶ ଅଧ୍ୟାୟ ଭଗବତ ଗୀତାର ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗ। ତେଣୁ ଭକ୍ତିରେ ସବୁକିଛି ରହିଛି, କର୍ମ ରହିଛି, ଜ୍ଞାନ ରହିଛି, ଅଷ୍ଟାଙ୍ଗ ଯୋଗ ସବୁ ରହିଛି। ତେଣୁ ଯେଉଁମାନେ ଭକ୍ତି କରୁଛନ୍ତି ତାଙ୍କର ଆଉ ସ୍ୱତନ୍ତ୍ର ଭାବରେ ଧ୍ୟାନ କରିବାର ଆବଶ୍ୟକତା ନାହିଁ ବା ଅଷ୍ଟାଙ୍ଗ ଯୋଗ କରିବାର ଆବଶ୍ୟକତା ନାହିଁ ବା ଅନ୍ୟାନ୍ୟ ଯେଉଁ ସବୁ ସ୍ୱର୍ଗକୁ ଯିବା ପାଇଁ ବିଭିନ୍ନ ପ୍ରକାର ବୈଦିକ କର୍ମକାଣ୍ଡୀୟ ଧାରା ସବୁ ରହିଛି ସେ କର୍ମକାଣ୍ଡୀୟ ଧାରା ବି ଆବଶ୍ୟକତା ନାହିଁ, ସେମାନେ ସେସବୁ ତ୍ୟାଗ କରିବେ। ଯେମିତି ଇନ୍ଦ୍ର କୂପ ଖୋଳିବା ପାଇଁ ଯେଉଁ ସାମଗ୍ରୀ ସବୁ ଯାହା ସବୁ ଆବଶ୍ୟକ ହୁଏ ସେସବୁ ତ୍ୟାଗ କରନ୍ତି, ସେଇଭଳି ଭାବରେ ଇନ୍ଦ୍ରଙ୍କର ଜଳ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କର ଆଉ କୂପ ଖୋଳିବା ଦରକାର ନାହିଁ, କୂପ ଖନନ ଆବଶ୍ୟକତା ନାହିଁ। ସେଭଳି ଯେଉଁମାନେ ଭଗବାନଙ୍କର ଭକ୍ତି କରୁଛନ୍ତି ସେ ଆଉ ସ୍ୱତନ୍ତ୍ର ଭାବରେ ଭଗବାନଙ୍କ ପାଇଁ ଯେଉଁ ବିଭିନ୍ନ ବେଦରେ ଯେଉଁ କର୍ମକାଣ୍ଡୀୟ ଧାରା ରହିଛି ବା ଜ୍ଞାନ ମାର୍ଗରେ ଯେଉଁ ଭଗବାନଙ୍କର ଧ୍ୟାନ ବ୍ୟବସ୍ଥା ରଖାଯାଇଛି ବା ଅଷ୍ଟାଙ୍ଗ ଯୋଗର ଯେଉଁ ବ୍ୟବସ୍ଥା କରାଯାଇଛି ସେସବୁ ସେମାନେ ତ୍ୟାଗ କରନ୍ତି। ତେଣୁ ସେଇ ଭଗବାନଙ୍କ ବିଷୟରେ ବର୍ତ୍ତମାନ ବ୍ରହ୍ମା କହୁଛନ୍ତି ଯେ ସ୍ୱଶ୍ରେୟସାମ ଅପି ବିଭୁ, ଯେତେ ଶ୍ରେୟ, ସାଧାରଣତଃ ଦୁଇଟି ଜିନିଷ ରହିଛି, ଗୋଟେ ହେଉଛି ଶ୍ରେୟ ଆଉ ଗୋଟେ ହେଉଛି ପ୍ରେୟ। ସାଧାରଣତଃ ଲୋକମାନେ ଶ୍ରେୟକୁ ପ୍ରେୟକୁ ଶ୍ରେୟ ବୋଲି ଭାବନ୍ତି, କିନ୍ତୁ ଉଦାହରଣ ସ୍ୱରୂପ ଗୋଟେ ଛୋଟ ପିଲା ତାକୁ ଯଦି କୁହାଯିବ ସେ ସ୍କୁଲକୁ ଯିବ ନା ଖେଳିବ ଖେଳିବା ପାଇଁ ଯିବ ତାହେଲେ ସେ ପ୍ରିପେୟାର କରିବ ଖେଳିବା ପାଇଁ, ସେ ସ୍କୁଲକୁ ଯିବା ପାଇଁ ଚାହିଁବ ନାହିଁ, କାରଣ ସେ ଜାଣିବ ଯେ ଖେଳିବାଟା ହେଉଛି ଶ୍ରେଷ୍ଠ ଜିନିଷ। ତେଣୁ ସେମାନେ ସମସ୍ତେ ଆମେ ଆମର ଶ୍ରେୟ କ'ଣ ଆମେ କେହି ଜାଣିନେ, କିନ୍ତୁ ଅର୍ଜୁନ ସେଥିପାଇଁ ଭଗବାନ ପଚାରୁଛନ୍ତି ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ଯେତେବେଳେ ଅର୍ଜୁନ କହିଲେ ଭଗବାନଙ୍କୁ କହିଲେ ଯେ ମୋତେ ସେନାରୁ ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଉଭୟ ସେନାଙ୍କ ମଧ୍ୟରେ ମୋତେ ମୋର ରଥ ସ୍ଥାପନ କରନ୍ତୁ ଯାହାଫଳରେ ମୁଁ ସେମାନଙ୍କୁ ଦେଖି ମୁଁ ଯୁଦ୍ଧ ଆରମ୍ଭ କରିବି। କିନ୍ତୁ ଯେତେବେଳେ ସେନା ଉଭୟ ସେନାଙ୍କ ମଧ୍ୟରେ ଭଗବାନ ରଥ ସ୍ଥାପନ କରିଛନ୍ତି ଏବଂ ସେ ଉଭୟ ସେନାର ଯେଉଁମାନେ ରହିଛନ୍ତି ନିଜର ବନ୍ଧୁ ବାନ୍ଧବ ଇତ୍ୟାଦି ସେମାନଙ୍କୁ ଦର୍ଶନ କରୁଛନ୍ତି ସେତେବେଳେ ସେ ଆଉ ଯୁଦ୍ଧ କରିବାକୁ ଚାହୁଁନାହାନ୍ତି। ତେଣୁ ଯଦିଓ ଭଗବାନ କହୁଛନ୍ତି ଯେ ତମେ ଯୁଦ୍ଧ କର, କୁତସ୍ଥା କସ୍ମଳ ମିଦମ ବିଷମେ ସମୁପସ୍ଥିତ ଅନାଥ ଦୁଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତି କରମର୍ଜୁନ କୈବ ମାସ୍ମ ଗମପାଥ ନୈତତ୍ୱୀ ଉପପଦ୍ୟତେ କ୍ଷୁଦ୍ରମ ହୃଦୟ ଦୌର୍ବଲ୍ୟମ ତୋକ୍ତ ତିଷ୍ଠ ପରାନ୍ତବ। ଭଗବାନ କହୁଛନ୍ତି ତମେ ଏଇସବୁ ଯେଉଁ ଅନାର୍ଯ୍ୟ ଜିନିଷ ସବୁ ଚିନ୍ତାଧାରା ତମ ମନକୁ କେମିତି ଆସିଲା, ବର୍ତ୍ତମାନ ଯୁଦ୍ଧ କରିବାର ସମୟ, ତମେ ବର୍ତ୍ତମାନ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ, ତେଣୁ ଏଇସବୁ ଯେଉଁ କ୍ଳୈବ କ୍ଳୈବତା ରହିଛି ଏ କ୍ଳୈବକୁ ତ୍ୟାଗ କରି କ୍ଳୈବତାକୁ ତ୍ୟାଗ କରି ତୁମେ ଯୁଦ୍ଧ କର। କିନ୍ତୁ ଅର୍ଜୁନ ପୁଣି ପ୍ରଶ୍ନ ପଚାରୁଛନ୍ତି ଯେ ନା ଏଇଟା ସେମାନଙ୍କ ସହିତ ଯୁଦ୍ଧ କରିବାଟା ମୋର ଶ୍ରେୟ ନୁହଁ, ତାପରେ ପୁଣି ସେ ଚିନ୍ତା କରୁଛନ୍ତି ଯେ ପ୍ରକୃତରେ ଶ୍ରେୟ ଜିନିଷଟା ମୋର କ'ଣ। ତେଣୁ ସେ ଭଗବାନଙ୍କ ପାଖରେ ଶରଣ ଯାଇକି ଭଗବାନ ପଚାରୁଛନ୍ତି ମୋର ଶ୍ରେୟ ଜିନିଷଟା ମୋତେ କୁହନ୍ତୁ। ଯଥେୟ ଶ୍ୟା ନିଶ୍ଚିତ ଗୃହିତାନ୍ମି କାର୍ପଣ୍ୟ ଦୋଷ ଅପତ ସ୍ୱଭାବ ପୃଚ୍ଛାମି ତ୍ୱଂ ଧର୍ମ ସମ୍ମୁଢ ଚେଦା ଯଥେୟ ଶ୍ୟା ନିଶ୍ଚିତ ଗୃହିତାନ୍ମି ଶିଷ୍ୟ ସ୍ତେହଂ ସାଧିମାନ ତ୍ୱଂ ପ୍ରପନ୍ନମ। ମୁଁ ବର୍ତ୍ତମାନ କୃପଣ ଦୋଷରେ ରହିଛି ଯେଉଁଥିପାଇଁ କି ଆମେ ଜାଣିପାରୁନି ଯେ ମୋର ଶ୍ରେୟଟା କେଉଁଟା, ତେଣୁ ସେ ଭଗବାନଙ୍କ ଶରଣରେ ଯାଇକିରି ଶ୍ରେୟ ପଚାରିଛନ୍ତି। ତେଣୁ ସେଇଭଳି ଭାବରେ ଆମେ ମଧ୍ୟ ପ୍ରକୃତରେ ଜାଣିନେ ଆମର ଶ୍ରେୟ କେଉଁଟା। ଆମର ଯେଉଁ ଭାଗବତମ ଆରମ୍ଭ ହେଇଛନ୍ତି ଭାଗବତମରେ ଯେଉଁ ସ୍ୱର୍ଣ୍ଣକାଜୀ ଋଷିମାନେ ପଚାରିଛନ୍ତି 88,000 ଋଷି ସୁତ ଗୋସ୍ୱାମୀଙ୍କୁ ମଧ୍ୟ ସେଇ ପ୍ରଶ୍ନ ପଚାରିଛନ୍ତି ଯେ ପ୍ରକୃତରେ ଆମର ଶ୍ରେୟ କ'ଣ, ଆମର ଶ୍ରେୟ କ'ଣ ଆମେ ଜାଣିନେ। ଯେଉଁମାନେ ସାଧୁ ଗୁରୁ ଭଗବାନ ଏମାନେ ସବୁ ବ୍ୟବସ୍ଥା କରନ୍ତି କେମିତି ଆମେ ଶ୍ରେୟଟାକୁ ଜାଣିବା ଏବଂ ଶ୍ରେୟଟା କେମିତି ଆମେ ପ୍ରାପ୍ତ ହେବା ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ସେସବୁ ବ୍ୟବସ୍ଥା କରାଯାଇଛି। ତେଣୁ ବ୍ରହ୍ମା ଆଜି କହୁଛନ୍ତି ଯେ ସେଇ ଯେଉଁ ଶ୍ରେୟ ଜିନିଷ ସଶ୍ରେୟସମ ବି ବିଭୁ ଭଗବାନ, ଏଇ ଯେଉଁ ଯାହାର ଯେଉଁଟା ଶ୍ରେୟ, ଯେଉଁମାନଙ୍କର ଜ୍ଞାନୀ ମାନେ ରହିଛନ୍ତି ତାଙ୍କ ପାଇଁ ଶ୍ରେୟ ହେଉଛି ମୁକ୍ତି ପ୍ରାପ୍ତ ହେବା, ଯୋଗୀମାନେ ଯେଉଁ ରହିଛନ୍ତି ଅଷ୍ଟାଙ୍ଗ ଯୋଗୀ ମାନେ ରହିଛନ୍ତି ସେମାନେ ଯୋଗ ସିଦ୍ଧି ପ୍ରାପ୍ତ ହେବା ବା ଅନ୍ତର୍ଯ୍ୟାମୀ ଯେଉଁ ଭଗବାନ ପରମାତ୍ମା ରୂପରେ ରହିଛନ୍ତି ତାଙ୍କୁ ପ୍ରାପ୍ତ ହେବା ତାଙ୍କ ପାଇଁ ଶ୍ରେୟ, ଏବଂ ଯେଉଁମାନେ ଭକ୍ତ ସେମାନଙ୍କ ପାଇଁ ଶ୍ରେୟ ହେଉଛନ୍ତି ଭଗବାନ ପ୍ରାପ୍ତ ହେବା। ତେଣୁ ଏଇସବୁ ଶ୍ରେୟ ଜିନିଷ ଭଗବାନ ଯିଏକି ବିଭୁ ସେ ସବୁକିଛି ପ୍ରଦାନ କରିପାରିବେ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କର ସେଇଭଳି ଭାବରେ ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବେ। ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ ସେ କଥା କହୁଛନ୍ତି ଯେ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ 11 ଶ୍ଳୋକରେ ସେ କଥା ବର୍ଣ୍ଣନା କରାଯାଇଛି ये जे यथा मां प्रपद्यन्ते तं तदेव विराम्यहं मम मत्मान वर्तन्ते मनुष्या पार्थ सर्वस। ये जो भावे भगवान को शरण जीवे भगवान ताको सेवि भाव पुरस्कार करिवे। तेणु जो मैंने भगवान को भूली जाए चाहते भगवान मध्यार व्यवस्था करगवदीतार षोड़श अध्याय भगवान कहते तानहंग दुषत क्रूरान संसारे सुनराधवान किपामी अजस्रम अशुभान आसुरीसु एव जोनिषु आसुरी जोनिमापन्ना मूढ़ा जन्मनि जन्मनि माम अपापेव कौन्तेय तत् जानते अधमागति। जो मैंने भगवान को भूली जाए चाहते भगवान से विभिन्न आसुरी जोन क्षेपण करती जहाँफल कि से असुर स्वभाव सम्पन्न जो माने से माने भगवान को ग्रहण करती ना से माने कहती आम हूँ भगवान षोड़श अध्याय भगवद गीता विस्तार भाव से वर्णना कर तेणु जी जो भाव में भगवान शरण जीवे भगवान तर मनस्कामना से भाव पूरण करेंगे। से कथा ब्रह्मा ये प्रथम धाड़ी में कहते स श्रेयसाम गुरु भगवान दत्तोस्य भाव स्वभाव विहित स्वत प्रसिद्धि। आमर जो भाई भाव में आम जो भगवान को पाइबा चाहूचे जी जो भाव में भगवान शरण जा भगवान से भाव में मनस्कामना पूरण कर देहे सुधातु विगमे अनुविसृज्य माणे। जदि आम यही धारे आसीचे भगवत प्राप्ति हाँपी ये भगवत भक्ति मार्ग में अग्रसर होचे किए ज्ञान मध्यम भगवान को जानापी ध्यान करिए अष्टांग योग मार्ग अग्रगति करसंदी कौन सी कारण से माने तंकर देहे सुधातु विगमे। आमर जो धातु जो रही कहले आम तीनोटी धातु भौतिक जगह आम देह सृष्टि कफवात पित्त ये तीनोटी धातु आमर यही शरीर सृष्टि तेणु से धातु जब चलीगला आम प्राण आम त्याग करदे कौन हम ब्रह्मा कहते व्यमेव तत्र पुरुषो न विसृज्यते अज। आम शरीर त्याग हेले किंतु शरीर भितर गोटे प्रकार वायु रही था आम दस प्रकार वायु रही शरीर में तेणु जड़े मृत्यु बरण कले गोटे वायु से शरीर भितर थाए से शरीर त्याग कर न थाए तो भाव में आम शरीर त्याग कले आम पूर्ण भाव में ध्वंस हो जाए न विसर्जते अज कारण आम हूँ अज अर्थात आमर प्रकृत जन्म ना भगवान जमी भगवान को अज बोली कह भगवान जन्म ना से भाव में जो माने आमे समस्ते भगवान अंश हिसाब से आमे मध्य अज किंतु आमे ये भौतिक जगत पतित होती आमको यही असत शरीर गोटे धारण करने पड़ी तेणु ये शरीर त्याग कले आमे ध्वंस हवाना आम सब रहीचे भगवदीतार द्वितीय अध्याय से विषय विस्तार भाव में वर्णना कर जायते मृति वा कदाचित नायम भूत्वा भविता वा न भूय अजो नित्य शाश्वतोयं पुराण न हन्यते हन्यमाने शरीर। आमर प्रकृत जन्म ना कि मृत्यु ना किंतु आम जेहेतु भौतिक जगत को आसीचे से आमको यही लिंग शरीर वही गोटे शरीर पंचधातु पंचभूत तैयारी ये शरीर आम प्राप्त होचे तेणु ये शरीर त्याग कले आम केवल नष्ट हवाना आम सब रहीचे भगवदगीतार द्वितीय अध्याय भगवान से कथा प्रथम अर्जुन को से कथा कहते नते बाहं जातु नासं नत्वं नेमे जनाधिपा न चैव न भविष्याम सर्वे भयम अतः परम। अतः भगवान कहते अर्जुन को हे अर्जुन तमें मु राजा मैंने एमती केत समय ना जो आम नमती केत समय हम ना जो आम रहा तेणु सब जेहेतु भगवान नित्य से आम भगवान अंश हिसाब से आम नित्य किंतु जेहेतु आम ये भौतिक शरीर प्राप्त होचे ये अनित्य शरीर आम प्राप्त होचे गोटे शरीर त्याग कले आ गोटे शरीर आम प्राप्त हवा तो भगवत गीता षष्ठ अध्याय अर्जुन से भाव प्रश्न पचार भगवान को भगवान से प्रश्न उत्तर एक कही अर्जुन पचार अजति श्रद्धा पेयता जोगा चलित मानस अप्राप्य जोग संसिधि कांगति कृष्ण गच्छति कच्छिन्न भय विभ्रष्ट छिन्ना भवि नश्यति अप्रतिष्ठ महाभाव विमूढ़ ब्रह्मणपति। अर्जुन भगवान पचार आम भक्ति मार्ग में अग्रसर होचे बा किए ध्यान मार्ग में अग्रसर होती किए अष्टांग योग मार्ग में अग्रसर होती किंतु से मैंने श्रद्धा परोपेता जोगा चलित मानस से मानकर जोगर विच्युत होगा से मानकर मृत्यु हो अन्न्य कौन सी कारण से जोगर विच्युत होगले से मानकर गति कौन हम ସେ ପ୍ରଶ୍ନର ଉତ୍ତରରେ ଭଗବାନ ତା ଉତ୍ତର ଦେଇଛନ୍ତି ଭଗବତ ଗୀତାର ଷଷ୍ଠ ଅଧ୍ୟାୟରେ, ଯେ ପାର୍ଥ ନୈଭବାନ ମୂତ୍ର ବିନାଶ ବିଦ୍ୟତେ ନହି କଲ୍ୟାଣ କୁ କଶ୍ଚି ଦୁର୍ଗତି ତାହାତ ଗଛନ୍ତି। ପ୍ରଥମେ ଭଗବାନ କହୁଛନ୍ତି ଯେ ଯେଉଁମାନେ ଭଗବାନଙ୍କୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ସେ ଜ୍ଞାନୀ ହୁଅନ୍ତୁ ବା ଯୋଗୀ ହୁଅନ୍ତୁ ବା ଭକ୍ତ ହୁଅନ୍ତୁ, ସେ ହେଉଛି କଲ୍ୟାଣକର ମାର୍ଗ। ଏଥିରେ ନହି କଲ୍ୟାଣ କୁ କଶ୍ଚି ଦୁର୍ଗତି ତାହାତ ଗଛନ୍ତି, ଯେଉଁମାନେ କଲ୍ୟାଣକର ମାର୍ଗରେ ଅଗ୍ରସର ହେଇଛନ୍ତି ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ, ନିଶ୍ଚିନ୍ତ ଭାବରେ ସେମାନେ ସୁଫଳ ପ୍ରାପ୍ତ ହେବେ। ତେଣୁ ସେମାନେ ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନୁସୃତ ଶାଶ୍ୱତୀ ସମା ସୂଚିନାଂ ଶ୍ରୀମତାଂ ଏହି ଯୋଗ ଭ୍ରଷ୍ଟ ଅଭିଯାଏ। ପ୍ରପାଦ ମାଧ୍ୟମ ତାଙ୍କ ପ୍ରପାଦ ମହାରାଜ ତାଙ୍କର ଭାବାର୍ଥରେ ସେଇ ଉଦାହରଣ ଦେଇଛନ୍ତି, ଯେଉଁମାନେ ସାଧାରଣତଃ ଭକ୍ତି କିଛି କରୁଛନ୍ତି ଭଗବାନଙ୍କର ପ୍ରାପ୍ତ ହେବା ପାଇଁ, ଏ ଭକ୍ତି ଧାରାରେ ଆସିଛନ୍ତି ବା ଜ୍ଞାନ ଧାରାରେ ଆସିଛନ୍ତି ବା ଯୋଗ ଧାରାରେ ଆସିଛନ୍ତି, ସେମାନେ ଯଦି ସେଥିରେ ସିଦ୍ଧି ପ୍ରାପ୍ତ ନ ହୋଇପାରିଲେ ତାହେଲେ ତାଙ୍କର ଗତି କ'ଣ ହେବ ନା, ସେମାନେ ପ୍ରାପ୍ୟ ପୁଣ୍ୟକୃତ ଲୋକାନୁସୃତ ଶାଶ୍ୱତୀ ସମା, ଶାଶ୍ୱତୀ ସମା ଅର୍ଥ ବହୁ ବର୍ଷ ଧରି ସେମାନେ ପୁଣ୍ୟକର୍ମ ଯେଉଁ ଲୋକମାନେ ସବୁ ରହିଛି, ଉନ୍ନତ ଲୋକ ସବୁ ରହିଛି, ମହଲୋକ ଜନଲୋକ ତପଲୋକ ଇତ୍ୟାଦି ଯେଉଁ ଉଦ ଲୋକ ସବୁ ରହିଛି, ସେଇ ଲୋକରେ ସେମାନେ ଅନେକ ଜନ୍ମ ଧରି ଅନେକ ବର୍ଷ ଧରି ସେଠାରେ ବହୁତ ଭୌତିକ ଐଶ୍ୱର୍ଯ୍ୟ ଉପଲବ୍ଧି ଉପଭୋଗ କରିସାରିଲା ପରେ ସେମାନେ ସୂଚିନାଂ ଶ୍ରୀମତାଙ୍ଗେ ଯୋଗ ଭ୍ରଷ୍ଟ ଅଭିଯାଏତେ। ଯେଉଁମାନେ ସୂଚି ଅର୍ଥାତ୍ ଯେଉଁମାନେ ବ୍ରାହ୍ମଣ ପରିବାରରେ ବା ଶ୍ରୀମତାଙ୍କ କହିଲେ ଯେଉଁମାନେ ଧନୀ ପରିବାରରେ, ଏହି ପରିବାରମାନଙ୍କରେ ସେମାନେ ଜନ୍ମଗ୍ରହଣ କରନ୍ତି ଏବଂ ସେହି ପରିବାର ଜନ୍ମଗ୍ରହଣ କରି ବା ଆଉ ଯେଉଁମାନେ ଭକ୍ତି ମାର୍ଗରେ ବହୁତ ଉନ୍ନତ ସ୍ଥିତି ଲାଭ କରିଛନ୍ତି ସେମାନେ ଅଥବା ଯୋଗୀ ନାମ ଏବଂ କୁଳେ ଭଗବତୀ ଧୀମତା, ବିଭିନ୍ନ ଯୋଗୀମାନଙ୍କର ଗୃହରେ ସେମାନେ ଜନ୍ମଗ୍ରହଣ କରନ୍ତି। ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେମିତି ରାଜା ନିମି ବା କର୍ଦ୍ଦମୁନି ଏମାନେ ବହୁତ ଉନ୍ନତ ଯୋଗୀ ଥିଲେ, କିନ୍ତୁ ସେମାନେ ଯୋଗରେ ପୂର୍ଣ୍ଣତା ପ୍ରାପ୍ତ ନ ହୋଇଥିବାରୁ ସେମାନେ ପୁଣି ଏ ଭୌତିକ ଜଗତକୁ ସବୁ ଆସିଛନ୍ତି। ତେଣୁ ସେହିଭଳି ଭାବରେ ଯେଉଁମାନେ ବିଭିନ୍ନ ଯୋଗୀମାନଙ୍କର ଗୃହରେ ଜନ୍ମଗ୍ରହଣ କରନ୍ତି ସେମାନେ ବହୁତ ଭକ୍ତି ମାର୍ଗରେ ବହୁତ ଉନ୍ନତର ସ୍ଥିତି ଲାଭ କରିଥିଲେ। ସେଥିପାଇଁ ଭଗବାନ କହୁଛନ୍ତି ଏତଦ୍ଧି ଦୁର୍ଲଭତର ଲୋକେ ଜନ୍ମ ଯଦିଶ, ଯେଉଁମାନେ ସେଇ ଜନ୍ମ ପାଉଛନ୍ତି ସେମାନେ ହେଉଛନ୍ତି ବହୁତ ଦୁର୍ଲଭ ଜନ୍ମ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ସେଇ ଜନ୍ମ ପ୍ରାପ୍ତ ହେଇ ତତ୍ରତମ ବୁଦ୍ଧି ସଂଯୋଗମ ଲଭତେ ପୂର୍ବଧିକମ ଯତିତ୍ୱ ତତ୍ଭୂୟ ସଂସିଦ୍ଧ କୁରୁନନ୍ଦନ ପୂର୍ବାଭ୍ୟାସନ ତେନେବ ହିୟତେ ଅବସୁ ବିଷ ଜିଜ୍ଞାସୁର ଅଭିଯୋଗସ୍ୟ ଶବ୍ଦ ବ୍ରହ୍ମ ଅତିବର୍ତ୍ତତେ। ବିଶେଷ ଭାବରେ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଇଥିଲେ ସେମାନେ ଏଇ ଜନ୍ମରେ ପୁଣି ତାଙ୍କୁ ଗୋଟେ ସୁଯୋଗ ଦିଆଯାଉଛି ଯେଉଁମାନେ ଶବ୍ଦ ବ୍ରହ୍ମ ଅତିବର୍ତ୍ତତେ। ଶବ୍ଦ ବ୍ରହ୍ମ କହିଲେ ବେଦରେ ସବୁ ବିଭିନ୍ନ ପ୍ରକାର ଯେଉଁ କର୍ମକାଣ୍ଡୀୟ ଧାରା ସବୁ ରହିଛି ସେସବୁ ଧାରାକୁ ସେମାନେ ପାର ହେଇଯାଆନ୍ତି, ସେସବୁ ଧାରା ପ୍ରତି ସେମାନେ ଆକୃଷ୍ଟ ହୁଅନ୍ତି ନାହିଁ, ସେମାନେ ଭକ୍ତି ଧାରାକୁ ଆସନ୍ତି। ସେଥିପାଇଁ ସେମାନେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଭଗବାନ କହୁଛନ୍ତି ସେମାନେ ହିୟତେ ଅବସୋ ବିଷ ଅବସର ଭାବରେ ଏଇ ଭକ୍ତି ମାର୍ଗକୁ ଆସନ୍ତି। ତେଣୁ ଆମେ ବୁଝିବା ଯେ ଯେଉଁମାନେ ଭକ୍ତି ମାର୍ଗରେ ବର୍ତ୍ତମାନ ଅଛନ୍ତି ସେମାନେ ନିଶ୍ଚିନ୍ତ ଭାବରେ ପୂର୍ବ ଜନ୍ମରେ ବହୁତ ଭକ୍ତି ମାର୍ଗରେ ଅଗ୍ରସର ହେଇଥିଲେ, ଯେଉଁଥିପାଇଁ କି ସେମାନେ ଏଇ ଭକ୍ତି ଧାରାକୁ ଆକୃଷ୍ଟ ହେଇ ଆସୁଛନ୍ତି। ଯେଉଁମାନେ ଜ୍ଞାନ ଧାରାକୁ ଆକୃଷ୍ଟ ହେଉଛନ୍ତି ସେମାନେ ସେଇ ଜ୍ଞାନ ମାର୍ଗରେ ପୂର୍ବ ଜନ୍ମରେ ଥିଲେ, ଯେଉଁଥିପାଇଁ କି ସେମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି। ତେଣୁ ସେଇଭଳି ଭାବରେ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଆସୁଛନ୍ତି ସେମାନଙ୍କର ସେଇ ପୂର୍ବ ଜନ୍ମରେ ଅଷ୍ଟାଙ୍ଗ ଯୋଗ ସିଦ୍ଧିରେ ସେମାନେ ଥିଲେ ଏବଂ ସେମାନେ ସିଦ୍ଧି ପ୍ରାପ୍ତ ନ ହୋଇଥିବା ହେତୁ ଅଷ୍ଟାଙ୍ଗ ଯୋଗ ମାର୍ଗ ପ୍ରତି ଆକୃଷ୍ଟ ହେଇ ଆସୁଛନ୍ତି। ତେଣୁ ଯେଉଁମାନେ ଭକ୍ତି ମାର୍ଗ ପ୍ରତି ଆକୃଷ୍ଟ ହୁଅନ୍ତି ସେମାନେ ଶବ୍ଦ ବ୍ରହ୍ମ ଅତିବର୍ତ୍ତତେ। ଶବ୍ଦ ବ୍ରହ୍ମ କହିଲେ ବେଦରେ ଯେଉଁ କର୍ମକାଣ୍ଡ ଧାରା ସବୁ ରହିଛି ସେସବୁ କର୍ମକାଣ୍ଡ ଧାରା ପ୍ରତି ସେମାନେ ଆଉ ଆକୃଷ୍ଟ ହୁଅନ୍ତି ନାହିଁ, ତେଣୁ ସେମାନେ ଏଇ ଭକ୍ତି ମାର୍ଗକୁ ଆସନ୍ତି। ତେଣୁ ଏଠାରେ ବ୍ରହ୍ମା କହୁଛନ୍ତି ଯେ ଦେହେ ସ୍ୱଧାତୁ ବିଗମେ ଅନୁବିସୃଜ୍ୟମାଣେ ବ୍ରହ୍ମେବ ତତ୍ର ପୁରୁଷୋ ନ ବିସୃଜ୍ୟତେ ଅଜ। ଆମେ ଶରୀର ତ୍ୟାଗ କଲେ ମଧ୍ୟ ଆମେ ଏଇ ଭକ୍ତି ମାର୍ଗରେ ଯାହା ଅଗ୍ରସର ହେଇଛେ ବା ଯେତିକି ସିଦ୍ଧି ପ୍ରାପ୍ତ ହେଇଛେ ତା ପରଜନ୍ମରେ ପୁଣି ଆଉଥରେ ଆମକୁ ସୁଯୋଗ ଭଗବାନ ପ୍ରଦାନ କରିବେ। ତେଣୁ ପ୍ରଭୁପାଦ ମହାରାଜ ସବୁବେଳେ କୁହନ୍ତି ଯେ ଏଇ ଜନ୍ମରେ ଯେହେତୁ ଆମେ ମାନବ ଜନ୍ମ ପ୍ରାପ୍ତ ହେଇଛେ, ମାନବ ଜନ୍ମ ହେଉଛି ଯେତେ 84 ଲକ୍ଷ ଜୀବ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ମାନବ ହେଉଛି ଶ୍ରେଷ୍ଠ ମାନବ ବା ଶ୍ରେଷ୍ଠ ଜୀବ ହେଉଛି ମାନବ। 80 ଲକ୍ଷ ଜନ୍ମ ପାର ହେଇସାରିଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି, ତେଣୁ ମାନବ ଜନ୍ମ ହେଉଛି ବହୁତ ଉନ୍ନତ ଜନ୍ମ। ଭଗବାନ ମଧ୍ୟ ଭାଗବତମର 10ମ ସ୍କନ୍ଧରେ ଏସବୁ କଥା କହୁଛନ୍ତି ଯେ ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନଭସୋ ତିରିତଂ ପୁମାନ ଭବାବ୍ଧି ନ ଧରେ ସ ଆତ୍ମହା। ଆମେ ଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ମାନେ ଇଏ ହେଉଛି ବହୁତ ଉନ୍ନତ ଜନ୍ମ ବା ଉନ୍ନତ ଶରୀର ଆମେ ପ୍ରାପ୍ତ ହେଇଛେ। ତେଣୁ ଏହି ଶରୀର ପ୍ରାପ୍ତ ହେଇ ଯେଉଁମାନେ ସାଧାରଣତଃ ଲୋକମାନେ କ'ଣ କରୁଛନ୍ତି ନା ଯେଉଁମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି। ପଶୁ ଆଉ ମାନବ ଭିତରେ ତଫାତ ହେଉଛି ଯେ ଧର୍ମେଣହୀନ ପଶୁ ବି ସମାନ ଆର ନିଦ୍ରା ଭୟ ମୈଥୁନମ ଚ ସାମାନ ଏତତ୍ ପଶୁ ବି ନରାଣମ। ପଶୁ ଆଉ ମନୁଷ୍ୟମାନଙ୍କ ଭିତରେ ଯେଉଁ କମନ୍ ଜିନିଷ ବା ସାଧାରଣ ଜିନିଷ ହେଉଛି ଆହାର ନିଦ୍ରା ଭୟ ମୈଥୁନ। ଏ ଚାରୋଟି ଜିନିଷ ପଶୁମାନେ କରୁଛନ୍ତି ମନୁଷ୍ୟମାନେ ମଧ୍ୟ କରୁଛନ୍ତି। ତେଣୁ ତଥାଗତ ସଭ୍ୟ ମନୁଷ୍ୟ ଯଦି ଏଇଥିରେ ହିଁ ଜୀବନ ତାର ବିତିଗଲା ତାହେଲେ ସେ ପଶୁଠାରୁ ଆଉ ଉନ୍ନତ ନୁହଁ ବୋଲି ଆମର ଭାଗବତମ ବା ଅନ୍ୟାନ୍ୟ ଶାସ୍ତ୍ରମାନଙ୍କର ସେଟା କୁହାଯାଉଛି। ତେଣୁ ଜଣେ ମନୁଷ୍ୟ ଜନ୍ମ କେତେବେଳେ ପ୍ରାପ୍ତ ହେଉଛି ବା ମନୁଷ୍ୟ ଜନ୍ମ ପ୍ରକୃତ ତାର କେତେବେଳେ ଠୁ ଆରମ୍ଭ ହେଉଛି ନା ଅଥାତ ବ୍ରହ୍ମ ଜିଜ୍ଞାସା। ଯେତେବେଳେ ସେ ବ୍ରହ୍ମ ଜିଜ୍ଞାସା କରୁଛନ୍ତି ଯାହାକି ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ କାହିଁ କୁହାଯାଉଛି ନା ଯେହେତୁ ଆମେ ଅନେକ ଜନ୍ମ ପାର ହେଇ ମାନବ ଜନ୍ମ ପ୍ରାପ୍ତ ହେଲେ ତେଣୁ ଏଇ ମାନବ ଜନ୍ମରେ ଜଣେ ଯଦି ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା କଲେ ତାହେଲେ ପ୍ରକୃତରେ ବୁଝିବାକୁ ପଡ଼ିବ ଯେ ସିଏ ମାନବ ଜନ୍ମ ପ୍ରକୃତରେ ସେ ଲାଭ କରିଛନ୍ତି। ତେଣୁ ଏଇ ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ଏ ନୃଦେହ ବା ଏ ମନୁଷ୍ୟ ଶରୀର ଗୋଟେ ସୁଯୋଗ ଆମକୁ ପ୍ରଦାନ କରାଯାଇଛି ସୁବର୍ଣ୍ଣ ସୁଯୋଗ ଆମକୁ ପ୍ରଦାନ କରାଯାଇଛି। ଏ ଗୋଟେ ପ୍ରଭ ସହିତ ତୁଳନା କରାଯାଇଛି ଏ ଭୌତିକ ଜଗତକୁ ଗୋଟେ ଭୌତିକ ଭବ ବା ସାଗର ସହିତ ତୁଳନା କରାଯାଇଛି ଏବଂ ସାଗରକୁ ପାର ହେବା ପାଇଁ ଏ ଯେଉଁ ମାନବ ଜନ୍ମ ଶରୀର ଆମେ ପ୍ରାପ୍ତ ହେଇଛେ ଇଏ ଗୋଟେ ବୋଟ୍ ବା ନୌକା ସଦୃଶ ତୁଳନା କରାଯାଇଛି। ତେଣୁ ଏଇ ନୌକାରେ ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରଭମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ଏଇ ଆମ ମାନବ ରୂପକ ଶରୀରର ଯେଉଁ ନୌକାରେ ଯଦି ଆମେ ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ରଖିବା ତାହେଲେ ଏବଂ ମୟା ଅନୁକୂଳେନ ନଭ ସୋତରିତମ ମୟା ଅନୁକୂଳ ନଭ ବା ଅନୁକୂଳ ପବନ ହେଉଛନ୍ତି ଭଗବାନଙ୍କର ଏଇ ଯେଉଁ ବାଣୀ ବିଭିନ୍ନ ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ ବିଭିନ୍ନ ଆମକୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଇଏ ହେଉଛି ଅନୁକୂଳ ବାୟୁ। ତେଣୁ ଏହିସବୁ ସୁଯୋଗ ଜଣେ ଗ୍ରହଣ ନ କରି ଯଦି ଏ ଭୋଗ ସାଗର ପାର ନହେଲା ତାହେଲେ ଭଗବାନ କହୁଛନ୍ତି ସ୍ୱୟଂ ଆତ୍ମହା ସେ ନିଜେ ନିଜର ହତ୍ୟାକାରୀ ବା ନିଜେ ନିଜର ଆତ୍ମହତ୍ୟା କରୁଛି ସେ। ତେଣୁ ଏଇ ଭଗବାନ ମହାରାଜ ସେଥିପାଇଁ କୁହନ୍ତି ଯେ ଆମେ ଯେହେତୁ ଏଇ ମାନବ ଜନ୍ମ ପ୍ରାପ୍ତ ହେଇଛେ ତେଣୁ ଏଇ ମାନବ ଜନ୍ମରେ ଏଇ ଜନ୍ମରେ ଆମେ ଚେଷ୍ଟା କରିବା ଗୋ ବ୍ୟାକ୍ ଟୁ ଗଡ୍ ହେଡ୍ ପ୍ରଭୁପାଦ ମହାରାଜ ସବୁବେଳେ କୁହନ୍ତି। ଆମେ ଭଗବତ ଧାମକୁ ଯିବା ପାଇଁ ଏଇ ମାନବ ଜନ୍ମରେ ଏଇ ଜନ୍ମରେ ହିଁ ଆମେ ଚେଷ୍ଟା କରିବା ସବୁବେଳେ ଭଗବତ ଧାମକୁ କେମିତି ଚାଲିଯିବା। ତେଣୁ ଭଗବତ ଧାମ ହେଉଛି ପ୍ରକୃତରେ ଆମର ଧାମ ହେଉଛି ଭଗବତ ଧାମ କାରଣ ଆମେ ହେଉଛେ ଭଗବାନଙ୍କର ଉନ୍ନତ ଶକ୍ତି। ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଶକ୍ତି ରହିଛି ପରାଶ ଶକ୍ତି ବିଭିଧେଇ ବସୁଅଛେ ଭଗବାନଙ୍କର ଅନେକ ପ୍ରକାର ଶକ୍ତି ରହିଛି ତାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଉଚ୍ଚତର ଶକ୍ତି ଗୋଟେ ହେଉଛି ନିମ୍ନ ନୀଚତର ଶକ୍ତି ଆଉ ଗୋଟେ ହେଉଛି ତଟସ୍ଥ ଶକ୍ତି। ଭଗବାନଙ୍କ ଉଚ୍ଚତର ଶକ୍ତି ଯେଉଁ ରହିଛି ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ସେ ଉଚ୍ଚତର ଶକ୍ତି ରହିଛି ଏବଂ ଏ ଭୌତିକ ଜଗତ ହେଉଛି ଭଗବାନଙ୍କ ନୀଚତର ଶକ୍ତି ଏବଂ ଆମେ ଭଗବାନଙ୍କର ଉନ୍ନତର ଶକ୍ତି ଏବଂ ଆମକୁ ମଧ୍ୟ ତଟସ୍ଥ ଶକ୍ତି ବୋଲି କୁହାଯାଉଛି। କାହିଁକି ନା ଆମକୁ ଆମର ସେ ଇଣ୍ଡିପେଣ୍ଡେନ୍ସ ଅଛି ବା ଆମର ସେ ସ୍ୱାଧୀନତା ଅଛି ଆମେ ଚାହିଁଲେ ଭଗବତ ଧାମରେ ରହିପାରିବା ଆମେ ଚାହିଁଲେ ଏ ଭୌତିକ ଜଗତରେ ରହିବା। ଏ ଭୌତିକ ଜଗତରେ ରହିଲେ ଆମକୁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ ଯେଉଁ ରହିଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ଏ ଭୌତିକ ଜଗତରେ ଜଣେ ରହିଛି ମାନେ ସେ ଯଦି ଜାଣିଲା ଯେ ଭୌତିକ ଜଗତ ହେଉଛି ଦୁଃଖାଳୟମ ଅଶାଶ୍ୱତମ ଏଠି ବିଭିନ୍ନ ପ୍ରକାର ଦୁଃଖ ରହିଛି ଏବଂ ବିଶେଷ ଭାବରେ ଚାରୋଟି ଦୁଃଖ ରହିଛି ମୁଖ୍ୟ ଦୁଃଖ ତାହା ହେଉଛି ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧି। ତେଣୁ ଏଇ ଜିନିଷଟା ଯେଉଁମାନେ ଜାଣିଲେ ସେମାନଙ୍କୁ ପ୍ରକୃତରେ ଜ୍ଞାନୀ ବୋଲି କୁହାଯିବ। ତେଣୁ ଏ ଭୌତିକ ଜଗତ ଆମର ପ୍ରକୃତ ଆନନ୍ଦ ପ୍ରକୃତ ଜଗତ ଆମର ରହିବାର ବାସଯୋଗ୍ୟ ଏଇଟା ନୁହଁ। ତେଣୁ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ଯିଏକି ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ପ୍ରଭୁପାଦ ମହାରାଜଙ୍କର ଗୁରୁଦେବ ସେ କୁହନ୍ତି ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍ ଅର୍ଥାତ୍ ଏ ଭୌତିକ ଜଗତ ଜଣେ ଭଦ୍ର ବ୍ୟକ୍ତିର ବାସସ୍ଥାନ ନୁହଁ। ତେଣୁ ଆମର ଶ୍ରୀମଦ୍ ଭକ୍ତିଶ୍ୱର ଦାମୋଦର ସ୍ୱାମୀ ମହାରାଜ ଆମର ଖୁବ ଅଳ୍ପ ଦିନ ତଳେ ଆମେ ତାଙ୍କର ତିରୁଭାବ ଦିବସ ପାଳନ କରୁଥିଲେ ଆମର ବିଜୟ ଦଶମରେ ବିଜୟ ଦଶମୀରେ ସେ ଏ ଭୌତିକ ଜଗତ ତ୍ୟାଗ କରିଥିଲେ। ତେଣୁ ସେ ଯେତେବେଳେ ମଣିପୁରରେ ଏଇ ଜନ୍ମାଷ୍ଟମୀ ଉତ୍ସବ ପାଳନ କରୁଥିଲେ ରାସଲୀଳା ଇତ୍ୟାଦି ସବୁ ତାଙ୍କର ମନ୍ଦିରରେ ଅନୁଷ୍ଠାନ କରନ୍ତି ଉତ୍ସବ ଅନୁଷ୍ଠାନ କରନ୍ତି ସେହି ସମୟରେ ଯେତେବେଳେ ଗୋଟେ ବୋମା ସେଠାରେ ପଡ଼ିଥିଲା ସେହି ସମୟରେ ତାଙ୍କର ସେଇ ଚିନ୍ତା ଆସିଲା ଯେ ପ୍ରକୃତରେ ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍ ଅର୍ଥାତ୍ ଏ ଭୌତିକ ଜଗତ ପ୍ରକୃତ ଭଦ୍ର ବ୍ୟକ୍ତିଙ୍କର ବାସସ୍ଥାନ ନୁହଁ। ସେ କଥା ସେ ଚିନ୍ତା କରି से ए भौतिक जगत को त्याग करने मनस्थ कले तेणुक अंतिम समय विजयादशमी तिथि जो रही बहुत पवित्र तिथि से पवित्र तिथि से भगवान से रासलीला को स्मरण कर भौतिक जगत को त्याग करते आम जेहेतु आम बहुत शरीर प्राप्त होचे जात सही ध्रुव मृत्यु ध्रुवम जन्म मृत तस्माद अपरिहार्य नम शोचित महाराज भगवद गीतार द्वितीय अध्याय भगवान कहते जे आम ये शरीर प्राप्त होचे आम जेहेतु जन्मग्रहण कर मृत्युबरण करा पड़ो तेणु दिने ना दिने आमको मृत्युबरण करा पड़ो तो आम सब चेष्टा करा कथा ये भौतिक जगत में केमी आम ये भौतिक जगत त्याग कर चीत जगत जीवा तेनाली चीत जगत जीवा जो जो तार साधन पद्धति हूँ ये जो भक्ति आचरण करवा भक्ति आचरण करे ये भक्तिर फल अनुसार चारि प्रकार मुक्ति सब रही प्रपात महाराज से भागवत कहते साधारणत जो मैंने चीत जगत आम ये भौतिक जगत जमी रही आम प्रकृत आम कौन से मुक्ति प्राप्त है आम बंदी अवस्था अच्छे तेरे जो मैंने ये भौतिक जगत जो त्रिगुण रही सत्व रज तम ये त्रिगुण रू जो मैंने मुक्त हे से चारि प्रकार मुक्ति प्राप्त हे से चारि प्रकार मुक्ति कौन ना गोटे हूँ सालोक्य गोटे हूँ सारूप्य गोटे हूँ साष्टी आ गोटे हूँ सामीप्य ये चारोटी मुक्ति साधारण भक्त मान प्राप्त हूँ जो मैंने ज्ञानी मैंने जदि से मुक्ति प्राप्त हूँ से जो मुक्ति प्राप्त हूँ ताकि हूँ साजुज्य मुक्ति अर्थात भगवान शरीर से लीन हो जाती किंतु जो मैंने भक्त मैंने चारि प्रकार मुक्ति प्राप्त हूँ से चारि प्रकार मुक्ति हूँ सालोक्य अर्थात भगवान जो लोक रोचे से लोक रुहती से लोक रहापू अनुमति मिले एवं सारूप हूँ भगवान जो भाव रूप से भाव में भगवान सच्चिदानंद विग्रह रही जो रूप से रूप से प्राप्त हूँ ये हूँ सारूप्य मुक्ति एवं शास्त्री कहले भगवान जो भाई भाव ऐश्वर्य सब रही ऐश्वर्य से प्राप्त हूँ एवं सामीप्य सामीप्य अर्थात भगवान निकट से बास करती जमी अर्जुन भगवान निकट सब रोते से भाव में भक्त मैंने ये चारि प्रकार मुक्ति जो प्राप्त हूँ ये चारि प्रकार मुक्ति भगवान से प्रदान करती कथा ये कह श्रेयसामपि विभु भगवान भगवान जेहेतु सबकि प्रदान सबकि ऐश्वर्य रही तेणु ये चारोटी मुक्ति से भगवान प्रदान करती आउ कहीं से मुक्ति प्रदान करें ना विष्णु विष्णु जे कि भगवान से ही यही मुक्ति प्रदान करें अन्य जिते देवता अच्छा शिव आरंभ कर ब्रह्मा बा दुर्गा देवी अन्न जिते देवदेवी अच्छा कहीं से मुक्ति को प्रदान करती ना से भगवान भगवदगीतार अंतिम भगवान कहले जो सर्वधर्मान परित्यज्य माम एकं शरणं व्रज अन्य सब जहाँ धर्म अच्छी से सब त्याग कर केवल माम कहले भगवान कृष्ण कहते मत मोर शरण जी एवं खाली माम कहना माम एकम बोली कहते अर्थात आम जदि कह भगवान कहते मान शरण गल भगवान शरण जावा ना आम अगर कह शरण गले हम कि भगवान से मना कहते कहते ना ना आउ कह शरण से गले तुम्हें मुक्ति प्राप्त हो पार ना माम एकम बोली कह तेणु जे भगवान कृष्ण से जगन्नाथ यटार पूजित होती तेणु आज एठिकार अंचल जो मैंने आई जगन्नाथ कृपा प्राप्त होकरी जब जगन्नाथ आराधना करेंगे तेल से भगवत भगवान रही धाम रही चीज जगत रही चीज जगत को जीवाई से योग्य हो पारे एवं हनुमान जी जो रही सी हूँ भगवान रामचंद्र भक्त तेणु भगवान भगवान रामचंद्र जदि भगवत धाम को चली जाइंस धाम को किंतु से भौतिक जगत में रखिंट हनुमान जी को रखिंट से भगवान रामचंद्र सब लीला नाम रूप गुण इत्यादि गान करी से अन्य को सब भक्त कर सी अयोध्या धाम को पठाईपी हनुमान जी रही तेणु आज यही मंदिर में जगन्नाथ देव एवं हनुमान महाराज जो पूजित होकर प्रार्थना करवा आम केमी भक्ति आचरण कर हरे कृष्णा 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 हरे 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 राम 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 हरे हरे ये भाव में आम भक्ति आचरण कर भौतिक जगत कलापर आम से चीज जगत को जीवाई सक्षम होगा जय श्रीमद भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णवंद की जय गौर प्रमानंदी।
ଶ୍ରୀମଦ ଭାଗବତ ଆମର ଏ ଯୋଉ ପ୍ରଭୁ ବ୍ୟାଖ୍ୟା କଲେ ବର୍ଣ୍ଣନା କଲେ ଯେ ତାକୁ ଆମେ ମାନେ କୀର୍ତ୍ତନ ସେ କଲେ ଆମେ ଶୁଣିଛନ୍ତି କେତେ ଜଣ, ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। କାରଣ ଯେତେବେଳେ ଭାଗବତ କଥା ହଉଥାଏ ସେତେବେଳେ ମାନେ ଶୁଣିବାର ଯୋଉ ଲୋଭ, ଯେମିତି ଗୋଟେ ଉଦାହରଣ ସ୍ୱରୂପ ଆମେ ପ୍ରଭୁ ଗାଉଥିଲେ ବିଷୟ ଯେ ପ୍ରୀତି ଏବେ ଆଛୟ ଆମର ସେଇ ମତ ପ୍ରୀତି ହେଉ ଚରଣେ ତୁମାର, ଯେ ବିଷୟ ତାକୁ କହିଲେ ଯେ କୁହାଯାଉଛି ଯେ ଇନ୍ଦ୍ରିୟମାନଙ୍କର ପରିପୋଷଣ ପାଇଁ ଯେ ସମସ୍ତ ବ୍ୟବସ୍ଥା ହେଇଛି ସେଥିପ୍ରତି ଆଗ୍ରହ କେତେ ରହିଛି ତାହାକୁ ବ୍ୟକ୍ତିଗତ ଭାବରେ ସମସ୍ତେ ଆମେ ଜାଣନ୍ତି। ଆଉ ଭକ୍ତିବିନୋଦ ଠାକୁର କହୁଛନ୍ତି ଯେ ସେଇ ପ୍ରକାର ଭାବରେ ତୁଳନାତ୍ମକ ଗୋଟେ କମ୍ପାରିଜନ୍ ଦିଆହେଉଛି, କମ୍ପାରିଟିଭ୍ ଷ୍ଟେଟମେଣ୍ଟ ଦିଆହେଉଛି ଯେ ସେଇ ମତ ମାନେ ସେଇ ପ୍ରକାର ଆମର ଭଗବାନଙ୍କ ପାଦ ପଦ୍ମରେ ତାଙ୍କର ଚରଣରେ ମତି ରତି ରହୁ। ଆଉ ଏଇ ଯୋଉ କୀର୍ତ୍ତନ ପରେ କୀର୍ତ୍ତନ ଅର୍ଥାତ୍ ଜଣେ ଶବ୍ଦ ଉଚ୍ଚାରଣ କରୁଛନ୍ତି ଅର୍ଥାତ୍ ସେ ଭାଗବତ ବର୍ଣ୍ଣନା କରୁଛନ୍ତି, ସେତେବେଳେ ଆମେ ଶୁଣିବା ଭିତରେ ଆମର ଇନ୍ଦ୍ରିୟମାନେ ଏତେ ଶୀତରେ ଅଛନ୍ତି, ସେତେବେଳେ ନିଦ୍ରା ଦେବୀ ତାଙ୍କର ଯୋଉ ପ୍ରକାର ଶକ୍ତି ପ୍ରୟୋଗ କରୁଛନ୍ତି ଆମ ଉପରେ, ଆମେ ଗୋଟେ ଆନନ୍ଦର ସହିତ ବିଶ୍ରାମ ନେଇଯାଉଛନ୍ତି। ତେବେ ଯାହା ହଉ ଭକ୍ତମାନେ ସେମାନେ ବିଭିନ୍ନ ପ୍ରକାର ସେବାରେ ରାତ୍ରି 3-4 ତାଙ୍କର ବିଶ୍ରାମ ଶଯ୍ୟା ତ୍ୟାଗ କରି ଭଗବାନଙ୍କର ସେବା କରି ସଂକୀର୍ତ୍ତନ କରି ଆଉ ସଂକୀର୍ତ୍ତନ ଏଇ ଯେଉଁ ଯଜ୍ଞର ଯେଉଁ ଉତ୍ସବରେ ପ୍ରସାଦ ପ୍ରସ୍ତୁତି ପାଇଁ ସେ ଯେଉଁ ପରିବା କାଟିବା ଏସବୁ କଥା ନେଇ ସମସ୍ତେ ବ୍ୟସ୍ତ ରହୁଛନ୍ତି। ଆଉ ମଧ୍ୟ କିଏ କିଏ ଦାୟିତ୍ୱରେ ଆସିଛନ୍ତି କିନ୍ତୁ ଭାଗବତ କଥା ଶୁଣିବା ଆରମ୍ଭ ହେଇଯାଉଛି ସେତେବେଳେ ଏଇ ପ୍ରକାର ବ୍ୟବସ୍ଥା ହେଇଯାଉଛି। ଆମେ ଲକ୍ଷ୍ୟ କରୁଛେ ଯେ ଆମ ଭିତରେ ନିଦ୍ରା ଦେବୀ ଆସିଅଛନ୍ତି, ତେବେ ଠିକ୍ ଅଛି ଯେ ଯେ କ'ଣ କହୁଛି ନା ଦିନ ଯାଏ ମିଛ କାର୍ଯ୍ୟ ରାତ୍ରି ଗେଲ ନିଦ୍ରେ ଲାଭ ଜିନୁ ରାଧାକୃଷ୍ଣ ଚରଣାର ବିନ୍ଦେ। ତେଣୁ ଯେ ଏଇଟା ଭକ୍ତମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, କାରଣ ସେମାନେ ଭଗବାନଙ୍କର ଚରଣାରବିନ୍ଦ ଅର୍ଚ୍ଚନ କରୁଛନ୍ତି, ବନ୍ଦନ କରୁଛନ୍ତି, ପୂଜନ କରୁଛନ୍ତି। ତେବେ ଆମେ ନିଜକୁ ସେ ପ୍ରକାର ଭାବରେ ସଚେତନ କରିବା କଥା, କୌଣସି ଶବ୍ଦ ଯେ ପ୍ରକାର ଭାବରେ ବକ୍ତା ଉଚ୍ଚାରଣ କରୁଛନ୍ତି ସେ ଶବ୍ଦ ଆମର କର୍ଣ୍ଣରୁ ବାହାରି ନଯାଏ। ଗୋଟିଏ ଶବ୍ଦ ତ ଦୂର କଥା, ମାନେ ଗୋଟିଏ ଗୋଟିଏ ବାକ୍ୟ ଏବଂ ସମ୍ପୂର୍ଣ୍ଣ ଭାଗବତଙ୍କର ବ୍ୟାଖ୍ୟା ମଧ୍ୟ ଆମ କର୍ଣ୍ଣରୁ ବାହାରି ଯାଉଛନ୍ତି, ସେଥିପ୍ରତି ସଚେତନ ରହିବା ଆମର ପରମ କର୍ତ୍ତବ୍ୟ। ଆଉ ଯେଉଁ ସମୟତକ ବର୍ତ୍ତମାନ ଅଛି, ପ୍ରସାଦ ଲାଗିବା ପୂର୍ବରୁ ଆମେ ଅନୁରୋଧ କରିବା, ଆମର ପ୍ରଭୁଜୀ ଅଛନ୍ତି, ସେ ମଧ୍ୟ ଭାଗବତଙ୍କର ବଡ଼ ସୁନ୍ଦର ବର୍ଣ୍ଣନା କରିପାରନ୍ତି, ଆମେ ଶୁଣିବା ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ବର୍ତ୍ତମାନ ସେ ଯାହା କହିବେ ସମସ୍ତେ ସଚେତନ ହେଇ ଶୁଣିବାକୁ ଚେଷ୍ଟା କରିବା। ହରେ କୃଷ୍ଣ।
ଆମକୁ କୁହାଗଲା କିଛି କଥା କୀର୍ତ୍ତନ କରିବାକୁ କରିବା ଯେ 10-15 ଆମେ କହିବା ଭଗବାନ କଥା। ଏ ଶ୍ଳୋକରେ ଭଗବାନ ଙ୍କର ଯୋଉ ଭାଗବତ କଥା ଆମର ପ୍ରଭୁ କୀର୍ତ୍ତନ କଲେ, ଏ ଶ୍ଳୋକରେ ରହିଛି ଜୀବତତ୍ଵ ସମ୍ବନ୍ଧୀୟ କଥା, ଜୀବର ଜନ୍ମ ନାହିଁ ମୃତ୍ୟୁ ନାହିଁ, ଜୀବର ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ଆମର ରହିଛି ବୈଷ୍ଣବ ଶାସ୍ତ୍ରରେ, ଦୁଇଟା ଶରୀର ମଧ୍ୟ ଦେଇକି ଜୀବ ରହିଛି, ତାର ସ୍ଥୂଳ ଶରୀର ନଷ୍ଟ ହେଇଯାଏ, ସୂକ୍ଷ୍ମ ଶରୀର ରହିଥାଏ, ସୂକ୍ଷ୍ମ ଶରୀର ମନବୁଦ୍ଧି ଅହଙ୍କାରକୁ ନେଇ ଗଠିତ। ଯେତେବେଳେ ପର୍ଯ୍ୟନ୍ତ ଜୀବ ତାର ଭୌତିକ ଆସକ୍ତି ଯାହା ତାର ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାଣ ଦର୍ଶନର ଯୋଉ ହେତୁ ଭୌତିକ ଆସକ୍ତି, ଯେତେବେଳେ ସେ ପରିତ୍ୟାଗ ନ କରି ସମ୍ପୂର୍ଣ୍ଣ ଭାବରେ ଭଗବତ ପଦାରବିନ୍ଦରୁ ଯୋଉ ମକରନ୍ଦ ନିର୍ଗତ ହେଉଛି ତାହା ଆସ୍ୱାଦନ ନ କରିଛି, ସେତେବେଳେ ପର୍ଯ୍ୟନ୍ତ ସେ ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧିରେ ସେ ଗୁଣବାନ ହେବ। ତେଣୁ ଏଠି ପ୍ରୋପାଜନାର ଧାବତ ହେଲେ ଯେ ଜୀବର ଏ ପ୍ରକାର ଯୋଉ ଜନ୍ମ ମୃତ୍ୟୁ ବ୍ୟାଧିରେ ସେ ଗୁଣମାନ ହେଉଛି ତାର ହେଉଛି ଭୌତିକ କାମନା, କାମନା ଯୋଗୁଁ ସେ ଦୁଃଖ ପାଉଛି। ତେଣୁ ସେଇଠି ଭଗବାନ ବାରମ୍ବାର ଭଗବତ ଗୀତାରେ ଏ କାମନାକୁ ପରିତ୍ୟାଗ କରିବା ପାଇଁ ସେ କହିଛନ୍ତି। ଯେଉଁମାନେ ଆପଣମାନଙ୍କ ଭିତରୁ ତା ସମସ୍ତେ ପାଠ କରୁଥିବେ, ଧ୍ୟାନର ସହିତ ଆଗ୍ରହ ସହିତ ଯେଉଁମାନେ ପାଠ କରୁଥିବେ, ଏ ଭଗବତ ଗୀତାର ଯେଉଁ ସାଂଖ୍ୟ ଯୋଗ ଦ୍ୱିତୀୟ ଅଧ୍ୟାୟ ଯେଉଁଟାରେ ଆମର ଆଜିର ଯେଉଁ ବିଷୟବସ୍ତୁ ଏ ଶ୍ଳୋକ ଦ୍ୱିତୀୟ ଅଧ୍ୟାୟର ଶ୍ଳୋକ 12-30 ପର୍ଯ୍ୟନ୍ତ ଭଗବାନ କହିଲେ ଆତ୍ମା ବିଷୟରେ, ଆତ୍ମାର ପ୍ରକୃତି, ଆତ୍ମାର ଶରୀର ମଧ୍ୟରେ ପ୍ରଭେଦ କଥା କହିଲେ। ଏବଂ ଦ୍ୱିତୀୟ ଅଧ୍ୟାୟର ଶ୍ଳୋକ 41ରୁ ବ୍ୟବସାୟ ବୁଦ୍ଧି ଏକ ହ କୃନନ୍ଦନ ବହୁଶାଖାରୀ ଅନନ୍ତାଶୁ ବୁଦ୍ଧ ଅବ୍ୟବସାୟୀ, ଏହି ଶ୍ଳୋକରୁ ପ୍ରାୟ ଶେଷ ପର୍ଯ୍ୟନ୍ତ 72 ଶ୍ଳୋକ ପର୍ଯ୍ୟନ୍ତ ବିହାୟ କାମାଞ୍ଜ ସର୍ବାନ୍ ପୁମାନ ସରତି ନିଷ୍ପୃହ ନିର୍ମମ ନିରହଙ୍କାର ସଶାନ୍ତି ଅଧିଗଚ୍ଛନ୍ତି। ହେ ଅର୍ଜୁନ, ଯେ ତା ଜୀବନରେ ସମସ୍ତ ପ୍ରକାର ବିହାୟ କାମାନ କାମାନର ଇନ୍ଦ୍ରଦୁଃଖ ଭୌତିକ ସୁଖ ଯୋଉ କଥା ଆମେ ଗାଉଥିଲେ ବିଷୟରେ ସନ ପ୍ରୀତି ଆଶ୍ରୟ ଭାବ ସେଇ ମତ ପ୍ରୀତି ହଉ ଚରଣେ ତୁମାର। ହେ ପ୍ରଭୁ, ଭକ୍ତି ଠାକୁର ପ୍ରାର୍ଥନା କରୁଛନ୍ତି ଯେ ଯୋଉ ପ୍ରକାର ମୋର ରହିଛି ଆସକ୍ତି ପ୍ରୀତି ଲାଳସା ଭୌତିକ ବସ୍ତୁରେ, ସେଇ ପ୍ରକାର ଯଦି ଆମର ରହିବ ପ୍ରୀତି ଭଗବାନଙ୍କ ନାମରେ ଭଗବାନ କଥାରେ, ତାହେଲେ ଆମ ଜୀବନ କୃତାର୍ଥ ହେଇଯିବ। କାରଣ ଭଗବାନ ପ୍ରାପ୍ତି ହେବାର ଦୁର୍ଲଭ, କିନ୍ତୁ ଭଗବତ ଗୀତାରେ ଗୋଟେ ଶ୍ଳୋକ ରହିଛି ଯେ ସେଥିରେ କୁହାଯାଇଛି ଯେ ଭଗବାନ ନିଜେ ତାଙ୍କର ତୁଣ୍ଡରେ କହିଛନ୍ତି ଅର୍ଜୁନଙ୍କୁ, ତାଙ୍କର ପ୍ରିୟ ଭକ୍ତକୁ, ଯେ ମତେ ପାଇବା ଖୁବ୍ ସରଳ, ମାନେ ଖୁବ୍ ସହଜ ସୁଲଭ। ଅଷ୍ଟମ ଅଧ୍ୟାୟର 14 ଶ୍ଳୋକ, ଅଲଲ୍ଲା ଚେତ ସତତଂ ଯୋମାଂ ସ୍ମରତି ନିତ୍ୟଶ ତସ୍ୟାହଂ ସୁଲଭାର୍ଥ ନିତ୍ୟ ଯୁକ୍ତସ୍ୟ ଯୋଗିନଂ। ହେ ଅର୍ଜୁନ, ଯେଉଁ ଭକ୍ତ ଯେଉଁ ଜୀବ ମୋତେ ଅନନ୍ୟ ଭାବରେ ସ୍ମରଣ କରେ, ଅନନ୍ୟ ନ ଅନ୍ୟ ମୋ ବ୍ୟତୀତ ଆଉ କିଛି ଚିନ୍ତା କର ନା, କିଶରେ କିଶରେ କିବା ଜାଗରଣେ ଅହନିଶ ଚିନ୍ତ କୃଷ୍ଣ ବଲରବଦନେ, କିଶରେ କିଶରେ କିବା ଜାଗରଣେ ଅହନିଶ ଚିନ୍ତ କୃଷ୍ଣ ବଲରବଦନେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମଙ୍ଗଳ ହରି ନାମ ସଂକୀର୍ତ୍ତନ କି ଭଗବାନ ପାଇବା ପୁରା କଠିନ। ବିଶ୍ୱନାଥ ଋଷି ସାତଜଣ ତପସ୍ୟା କରି ଘରଦ୍ୱାର ସମାଜ ଗୃହ ଗେହ ରାଜ୍ୟ ତ୍ୟାଗ କରି ସେ ବନରେ ତପସ୍ୟା କଲେ, ତଥାପି ପଡ଼ିଗଲେ ମାୟାର ଜାଲରେ, କାମନାରେ ଭୌତିକ ସୁଖ ପରି ଆସକ୍ତ ହୋଇ ପଡ଼ିଲେ। କିନ୍ତୁ ମହାପ୍ରଭୁ ଗୌରାଙ୍ଗ ସୁନ୍ଦର ନିଜେ କହିଲେ ଶ୍ରୀମଦ୍ ଭଗବତ ଗୀତାରେ ସର୍ବଶାସ୍ତ୍ରମୟୀ ଗୀତା, ସର୍ବବେଦମୟୀ ଗୀତା, ସର୍ବ ଉପନିଷଦମୟୀ ଗୀତା, ବେଦର ଯେଉଁ ଲକ୍ଷ୍ୟ ଶ୍ଳୋକ ରହିଛନ୍ତି ତାର ନିର୍ଯାସ ସେ ସୂକ୍ଷ୍ମ ଭାବରେ ଫର୍ମୁଲ ଭାବରେ ସେ ଶ୍ରୀମଦ୍ ଭଗବତ ଗୀତା କହିଲେ, କିନ୍ତୁ ପୁଣି ନିଜେ ଗୌରାଙ୍ଗ ହୋଇ ଆସି ତାକୁ ଆଚରଣ କରି ଶିଖେଇଲେ। ଏଇ ଯେଉଁ ଶ୍ଳୋକ କହିଲେ ଯେ ଅନୟ ଚେତା ସତତଂ ଯୋମାଂ ସ୍ମରତି ନିତ୍ୟଶ ତସ୍ୟାଂ ସୁଲଭ ପାର୍ଥ ନିତ୍ୟ ଯୁକ୍ତସ୍ୟ ଯୋଗୀ, ତସ୍ୟାଂ ସୁଲଭ ପାର୍ଥ, ହେ ପାର୍ଥ ମୁଁ ତାକୁ ସୁଲଭ ହୋଇଯାଏ, ମୁଁ ତାକୁ ଭେରି ଇଜିଲି ତାକୁ ପ୍ରାପ୍ତ ହୁଏ। କେଉଁ ପ୍ରକାର ଭକ୍ତ ସିଏ ନା ଅନନ୍ୟ ଚେତା, ଯିଏ କେବଳ ସ୍ୱୟଂ ସପନ ଭୋଜନରେ କେବଳ ମୋରି ଚିନ୍ତା କରେ, ମୋତେ ସ୍ମରଣ କରେ, ସବୁ କାମ ମୋ ପାଇଁ କରେ, ସେ ମୋତେ ତାର ପ୍ରୀତିର ଆଶ୍ରୟ ବସିଥାଏ, ସେଇଭଳିଆ ଭକ୍ତ। ତେଣୁ ଆମର ପ୍ରଭୁପାଦୀ ମହାରାଜ ଏ ଜୀବର ଏ ଯେଉଁ ଆତ୍ୟନ୍ତିକ ଦୁଃଖ, ଦୁଃଖର କାରଣ ଯେଉଁ ଭୌତିକ ସୁଖ ପ୍ରତି ଆସକ୍ତି, ଯେଉଁଠି ଭଗବତ ଗୀତାରେ ଶ୍ରୀମଦ୍ ଭାଗବତରେ ବାରମ୍ବାର କୁହାଯାଇଛି, କେବଳ ଗୀତାରେ ଯାହା ସବୁ କୁହାଯାଇଛି ସୁଖ ଭାବରେ, ତାକୁ ଭାଗବତରେ ଭଗବାନ କୃଷ୍ଣ ଏବଂ ତାଙ୍କର ବିଭିନ୍ନ ଅବତାର 24 ଅବତାର ଓ ଭଗବାନଙ୍କ ପ୍ରିୟ ଭକ୍ତ ନାରଦ ଯୁଧିଷ୍ଠିର ପ୍ରହ୍ଲାଦ ଧ୍ରୁବ ଭୀଷ୍ମ ଇତ୍ୟାଦି ଇତ୍ୟାଦି ସମସ୍ତ ଭକ୍ତମାନେ ଯେଉଁମାନେ ଭଗବାନଙ୍କର ନିତ୍ୟ ପାର୍ଶ୍ୱଦ, ତାଙ୍କର ଲୀଳାରେ ସେମାନେ ସବୁ ସେଇ କଥାକୁ ସିଏ ଆଚରଣ କରି ଦେଖେଇଛନ୍ତି ଯେ କିଭଳି ଭାବରେ ଜୀବ ତାର ଦୁଃଖର କାରଣ ଭୌତିକ ଆସକ୍ତି ଭୌତିକ ବାସନା ସେଥିରୁ ରକ୍ଷା ପାଇବ। ଏଇ କଥା ମଧ୍ୟ ମହାପ୍ରଭୁ ଗୌରାଙ୍ଗ ସୁନ୍ଦର ନିଜେ ଚୈତନ୍ୟ ଚରିତାମୃତରେ କହିଛନ୍ତି ସନାତନ ଗୋସ୍ୱାମୀଙ୍କୁ। ସନାତନ ଗୋସ୍ୱାମୀ ପଚାରିଲେ ଯେ ମୁଁ ଆମେ କିଏ କେନମରେ ଚାର ତାପତ୍ରୟ, ମୁଁ କିଏ ହେ ପ୍ରଭୁ ଆମେ କିଏ କେନମରେ ଚାର ତାପତ୍ରୟ, ଏହା ନାହିଁ ଜାଣି ପ୍ରଭୁ କେମିତି ହେଇ ଥାଏ, ମୁଁ କିଏ ମୁଁ କଥା ଜାଣିନି, ତାହେଲେ ମୋର କେମିତି କଲ୍ୟାଣ ହବ, ଆପଣ ମୋତେ କୃପା କରି କୁହନ୍ତୁ। ସେ କଥା କହିଥିଲେ ମହାପ୍ରଭୁ ଯେ ଯେବେ ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, କୃଷ୍ଣର ତପସ୍ୟା ଶକ୍ତି ଭେଦାଭେଦ ପ୍ରକାଶ, ତମେ ହଉଛ କୃଷ୍ଣଙ୍କର ଶକ୍ତି, ତମେ ହଉଛ କୃଷ୍ଣଙ୍କର ଦାସ, ତେଣୁ ତମେ କୃଷ୍ଣଙ୍କ ପ୍ରତି ଭଗବାନ ପ୍ରତି ଆସକ୍ତି ହେବା କଥା। ତେଣୁ ଆମର ଯାହାର ଯେତେ କୃଷ୍ଣ ନାମରେ କୃଷ୍ଣ କଥାରେ ଆସକ୍ତି, ଯେଉଁଭଳି ଭାବରେ ଚାତକ ପକ୍ଷୀ ଚାହିଁଥାଏ କେବଳ ଆକାଶକୁ, ଯେତେବେଳେ ବର୍ଷା ହବ ସେତେବେଳେ ସିଏ ଜଳ ତୁଷାର୍ତ ଭାବରେ ଜଳ ସିଏ ପାଇବ, କିନ୍ତୁ ଅନ୍ୟ କୋଉ ଜଳ ସିଏ ପାଏ। ଭଗବାନଙ୍କର ଯେ ଭକ୍ତ ପ୍ରକୃତରେ ତାର କେବଳ ଧନ, ତାର କେବଳ ପ୍ରାଣ, ତାର କେବଳ ସମ୍ପତ୍ତି ହଉଛି ହରିନାମ ହରି କଥା। ସେଇଥିରେ ମହାପ୍ରଭୁ କହିଲେ ସାଧୁ ସଙ୍ଗେ କୃଷ୍ଣ ନାମ ଏଇ ମାତ୍ର ସାର ସଂସାର ଜିନିଷ, ସାଧୁ ସଙ୍ଗେ କୃଷ୍ଣ ନାମ ଏଇ ମାତ୍ର ସାର ସଂସାର ଜିନିଷ, ସାଧୁ ସଙ୍ଗେ କୃଷ୍ଣ ମୋତେ ଶ୍ରଦ୍ଧା ଯଦି ହୟ, ଭକ୍ତିର ଫଳ ପ୍ରେମ ହୟ ସଂସାର ଦାୟକ, ସାଧୁ ସଙ୍ଗେ କୃଷ୍ଣ ମୋତେ ଶ୍ରଦ୍ଧା ଯଦି ହୟ, ଭକ୍ତିର ଫଳ ପ୍ରେମ ସଂସାର ଦାୟକ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ମହାପ୍ରଭୁ ଭଜ ଭଜ ଭାଇ ମନ ଦୃଢ କରି କେବଳ ଆନନ୍ଦ କରୁ, ସର୍ବତାର ସାର ଶୁଣମୁନି ଏତାଇ ଗୌର ଶୁଣିବ ଆନନ୍ଦ କରନ୍ତୁ। ଭଗବାନ ଗୌରାଙ୍ଗ ଆଜି ଶିକ୍ଷା ଦେଲେ ତାଙ୍କର ଏଇ କଥା ଯେ ଜୀବନ ଯେତିକି ରହିଛି ଆସକ୍ତି ଅନିତ୍ୟ ବସ୍ତୁରେ ଅନିତ୍ୟ ସୁଖରେ, ଇଏ ହଉଛି କେବଳ ଜୀବନ ଦୁଃଖର କାରଣ, ସେତିକି ଆସକ୍ତି ତା ରହିବ। କେବଳ ଆସକ୍ତି ଯୋଉ କଥା କୁହାଯାଇଛି ପରିତ୍ୟାଗ କରିବା ପାଇଁ, ତାହା ଭକ୍ତି ଯୋଗର ପରିତ୍ୟାଗର ବର୍ଷ ନାହିଁ, କେବଳ ପରିବର୍ତ୍ତନ, ଯିଏ ପରିବର୍ତ୍ତନ କରିଦେବ ତାର ଆସକ୍ତିକୁ ତାର ବାସନାକୁ ଭଗବାନଙ୍କ ପଦାରବିନ୍ଦରେ ଭଗବତ ନାମରେ ଭଗବତ କଥାରେ ସାଧୁ ସଙ୍ଗରେ, ସାଧୁ ସଙ୍ଗରେ ଯୋଉ ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ ଚୈତନ୍ୟ ଚରିତାମୃତର ମଧ୍ୟ ପଚିଶ ଅଧ୍ୟାୟରେ ଚବିଶ ଅଧ୍ୟାୟରେ ଯୋଉ ସାଧୁ ଇଏ ଚୌଷଠି ଜଣଙ୍କ କଥା କହିଛନ୍ତି, ପ୍ରଭୁ ଶ୍ରୀକୃଷ୍ଣ କଥାବାର୍ତ୍ତା କଲା ପରେ କୀର୍ତ୍ତନ କଲା ପରେ ଆଉ ସେକେଣ୍ଡ ଟାଇମ୍ କଥା ହେଲୁ, ତେଣୁ ଭକ୍ତମାନଙ୍କ ମଧ୍ୟ ପ୍ରସାଦ ପାଇବା ପାଇଁ ସମାପ୍ତ। ତେଣୁ ମହାପ୍ରଭୁ ଯୋଉ ଚୈତନ୍ୟ ଚରିତା ମଧ୍ୟରେ ଯୋଉ ଭକ୍ତ ଭାଗବତର ନବଦା ଭକ୍ତ କଥା କୁହାଯାଇଛି, ଏବଂ ଚୈତନ୍ୟ ଚରିତା ମଧ୍ୟରେ ଭକ୍ତର ଚଉଷଠି ଅଙ୍ଗ କଥା କୁହାଯାଇଛି, ଚଉଷଠି ଅଙ୍ଗରୁ ମହାପ୍ରଭୁ କହିଲେ ପାଞ୍ଚଟି ଅଙ୍ଗ ଶ୍ରେଷ୍ଠ, ଯିଏ ଚଉଷଠି ଅଙ୍ଗ ପାଳନ କରିପାରିବ, ଯଦି ପାଞ୍ଚଟି ଅଙ୍ଗ ପାଳନ କଲେ ଶ୍ରଦ୍ଧାର ସହିତ, ମୁଁ ହେଲା ଶ୍ରଦ୍ଧା ଶ୍ରଦ୍ଧା ବାଣବତୀ ଜ୍ଞାନ ଭଗବତ ଗୀତାରେ ଏ ଶ୍ରଦ୍ଧା ଶବ୍ଦକୁ ବାରମ୍ବାର କୁହାଯାଇଛି, ତୃତୀୟ ଅଧ୍ୟାୟରେ ଚତୁର୍ଥ ଅଧ୍ୟାୟରେ ଷଷ୍ଠ ଅଧ୍ୟାୟରେ ଯୋଉ ଶୋକ ପ୍ରଭୁ କରୁଥିଲେ ଭାଗବତ କଥା କୀର୍ତ୍ତନ କଲାବେଳେ ଶ୍ରଦ୍ଧାବାନ ଇଏ ଶ୍ରଦ୍ଧାବାନ ଭଜତ୍ୟମାନ ଯୋଗିନାଙ୍ଗ ବି ସର୍ବେଶାଙ୍ଗ ମଦଗତ ନାନ୍ତରାତଣା ଶ୍ରଦ୍ଧାବାନ ଭଜତ୍ୟ ଯୋଗମାନ ସମୟ ଯୁକ୍ତ ତମତା, ଏବଂ ନବମ ଅଧ୍ୟାୟରେ ଅଶୋକଧାନ ପୁରୁଷ ଧର୍ମଶାସ୍ୟ ବ୍ରନ୍ଧବ ଅପ୍ରାପ୍ୟମାନେ ବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତନ, ଏବଂ ଦ୍ୱାଦଶ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ କୋଡ଼ିଏ ଶ୍ଳୋକରେ, ଏବଂ ଶ୍ରଦ୍ଧା ପାଇଁ ଭଗବାନ ଗୋଟିଏ ଅଧ୍ୟାୟ କହିଛନ୍ତି ଗୀତାରେ, ଶ୍ରୀମଦ ଭଗବତ ଗୀତାରେ ଶ୍ରଦ୍ଧା ଶବ୍ଦ ଏଭଳି ଏକ ଶବ୍ଦ ଯାହା ଭକ୍ତି ଯୋଗରେ ମାନେ ପ୍ରାଥମିକ ଏକ ଶେଷ, ଜଣେ ଶ୍ରଦ୍ଧା ନାହିଁ ତାହେଲେ ତାର କିଛି ନାହିଁ, ଶ୍ରଦ୍ଧା ବିହୀନ କର୍ମ ଯେତେ ଫଳ ନ ଫଳେ କଦାଚିତ, ଅଶ୍ୱମୟା ଉତ୍ତମ ଦତ୍ତମ ତପସ୍ୟ କୁଚଞ୍ଜତ ନଫଳମ, ଅଶ୍ୱଧୟା ଯୋଉ କାର୍ଯ୍ୟ ହୁଏ ଯଜ୍ଞ ତପସ୍ୟା ଦାନ ଅତି ଆଗ୍ରହ ସହକାର ହୁଏନି, ପିତ୍ର ସହିତ ହୁଏନି, ବିଶ୍ୱାସ ସହିତ ହୁଏନି, ତାହେଲେ ତାହା କିଛି ମୂଲ୍ୟ ନାହିଁ। ଏବଂ ଶ୍ରଦ୍ଧାଟି କଣ ମହାପ୍ରଭୁ କହିଲେ ସୁନ୍ଦର ଭାବେ, ଶ୍ରଦ୍ଧା ସତ୍ତ୍ୱେ ବିଶ୍ୱାସ କହେ ସୁଦୃଢ ନିଶ୍ଚୟ, ଶ୍ରଦ୍ଧା କହିଲେ ଦୃଢ ବିଶ୍ୱାସ, ଦୃଢ ବିଶ୍ୱାସ ହେଲେ କଣ ନା କୃଷ୍ଣ କର୍ମ କହିଲେ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମ ବୁଦ୍ଧେ, ଭଗବାନଙ୍କର ପଦାରବିନ୍ଦରେ ଜୀବନ ଯେତେବେଳେ ଅହେତୁକି ବ୍ୟକ୍ତି ହବ ସେତେବେଳେ ତାର ସବୁ କାମ ସରିଗଲା। ଯେଉଁ ଭାବରେ ଜଣେ ପିଲା ବେଷ୍ଟ ଟେନ୍ଥ ପାଇଲା ତାର ମାଟ୍ରିକରେ ବା ପ୍ଲସ୍ ଟୁ, ସିଏ ତା ଭିତରେ ଫାର୍ଷ୍ଟ କ୍ଲାସ୍ ରହିଲା, ତା ଭିତରେ ସେକେଣ୍ଡ କ୍ଲାସ୍ ରହିଲା, ତା ଭିତରେ ଥାର୍ଡ କ୍ଲାସ୍ ରହିଲା, ଜଣେ ଆଇସ ଅଫିସର ହେଲା, ତେଣୁ ତା ଭିତରେ ଆଇସ ଅଫିସର ହେଉଛନ୍ତି କ୍ଲାସ ୱାନ୍ ର ସ୍ପେଶାଲ କ୍ଲାସ, ସେଥିରେ ସେକେଣ୍ଡ କ୍ଲାସ କ୍ଲାସ ଟୁ ଅଫିସର ରହିଲା ସ୍ଥିତି, କ୍ଲାସ ଥ୍ରୀ ରହିଲେ ସବୁ ଲେଡିସି, ତେଣୁ କୃଷ୍ଣ ଭକ୍ତି ହେଉଛନ୍ତି ସବୁଠାରୁ ଉନ୍ନତ ଜିନିଷ, ସେଥିରେ ଧର୍ମ ରହିବେ, ଅର୍ଥ ରହିବେ, କାମ ରହିବେ ଏବଂ ଜୀବନର ଯେଉଁ ଭୌତିକ ବନ୍ଧନ ତାହି ମଧ୍ୟ ସେଥିରୁ ସେ ମୁକ୍ତ ହେବ, ତେଣୁ ଭକ୍ତି ହେଉଛି ଜୀବନର ଏକମାତ୍ର ଧନ, ଭକ୍ତି ଯୋଗ, ଭକ୍ତି ଯୋଗ, ଭକ୍ତି ଯୋଗ ଧନ, ଭକ୍ତି ଏଇ କୃଷ୍ଣ ନାମ ସ୍ମରଣ କନ୍ଦନ ଶ୍ରବଣ କୀର୍ତ୍ତନ, ତେଣୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଏଇ ଭଗବତ ନାମ ଭଗବତ କଥାର ବିନ୍ଦୁରେ ଯେଉଁମାନେ ନିଜର ମନ ପ୍ରାଣ ଇନ୍ଦ୍ରିୟ ଶରୀର ନିଜର ପ୍ରକୃତି ନିଜର କର୍ମ କର୍ମଫଳ ସମସ୍ତଙ୍କୁ ସମର୍ପଣ କରିପାରିବେ ସେ ନାମ ଭଗବାନ କୃପାରୁ ନିଜର ଦିବ୍ୟାନନ୍ଦ ଯୋଉ ନାମ ଅଭିମୁକ୍ତ ନାମ ନାମିନୁ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିମୁକ୍ତ ନାମ ନାମିନୁ ସେ ଭଗବାନ ନାମ ମର୍ମ କୃପାରୁ ସେ ତାର ଜୀବନର ପରମ ଗତି ଯୋଉ ଶୁଦ୍ଧ ଭକ୍ତି ଲାଭ କରିବେ। ଜୟ ଜଗନ୍ମଙ୍ଗଲ ହରି ନାମ ସଂକୀର୍ତ୍ତନ କି ହରି କଥା ମୃତ କି ଗ୍ରନ୍ଥ ଭାଇ ଶୁଦ ଭାଗବତ କି ଶ୍ରୀ ଗୁରୁଭାଗବତ କି ଶ୍ରୀ ଭୂଭାଜ ମହାରାଜ କି ସଂକୀର୍ତ୍ତନ କବିତର ଶିଶୁର ଗୌରାଙ୍ଗ ମହାପ୍ରଭୁ କି ଗୌର ଭକ୍ତ ବୃନ୍ଦ କି ସମବେତ ଭକ୍ତ ବୃନ୍ଦ କି ହିଦାୟ ଗୌର ପ୍ରଭାନନ୍ଦ
ପ୍ରଭୁ କି ଜୟ ପଣ୍ଡିତ ପ୍ରଭୁ କି ଜୟ ଗ୍ରନ୍ଥରା ଶୁଦ ଭାଗବତ କି ଜୟ ଗୌର ପ୍ରଭାନନ୍ଦ ହରି ହରି ଆମର ପରବର୍ତ୍ତୀ।